हरे कृष्णा भक्तभक्तनंदन मातंद हरि जगन्नाथ मिशन कर आनंद उत्सव जी बाबा महाप्रभुकर लीला आम बार दिन धरी कहते आज 13th डे तेर मस भगवान रही माँ गर्भर आम सुध मिलेगा 13 दिन धरी कथा कहने आज त्रयोदश दिवस कथा आम कह महाप्रभुकर जगन्नाथ श्रीक्षेत्र लीला होता जो आलोचना करते विशेष भाव सार्वभौम भट्टाचार्य कथा स्मरण करते सार्वभौम भट्टाचार्य सहित सब गलामती अमघ अमघ को मत सब उद्धार करते विषय स्मरण करते ये पर होता कि सार्वभौम भट्टाचार्य सहित देखा करपा करगवान तम भगवत प्रदर्शन करवा महाप्रभु जाते दक्षिणात्र जाते दक्षिणात्र राय राम सहित मिशंट सब कथा आलोचना करते संक्षेप वर्णना करदे दक्षिणात्र आसिक बर्तमान पूरी में पहुँचीगले पुनरपी नीलाचल गमन कर भक्तगणे मिलिया स्नान जात्रा देखिल बर्तमान रथ स्नान जात्रा आसगला ज्येष्ठ पूर्णमी ज्येष्ठ पूर्णमी स्नान जात्रा कह जाए स्नान जात्रा दिन जगन्नाथ आविर्भाव होता ये स्नान कराए कहुए जिते द्वारका भगवान किभ जगन्नाथ रूप धारण कले ना भगवान कृष्ण जो द्वारका द्वारकार 16,108 राणी मैंने अच्छा से मैंने 16,108 राणी के दास दास सब अच्छा कि तथा से मैंने भगवान कृष्ण को निजे सेवा करती सबकि भागवत आम द्वारका लीला सब वर्णना करजे सब सेवा करती कि तथा राति भगवान कृष्ण रुक्मिणी को राधा मेरी डाकी दिखती ये भाव रात मतलब बेड़ बेड़ी स्वप्न देखिक बेड़ बेड़ी जाती हाँ राधा राधा को गोपी गोपी कही तेणु से राणी मान भाविले कौन ये 11 वर्ष काल रही कौन से गोपी महान प्रेम कौन कौन लीला सब से सब जिन जानापाई से समय से रोहिणी माँ थी यशोदा माँ ना देवती माँ ना रोहिणी माँ थी वृंदावन में तेणु ताक पचारे तेणु रोहिणी माँ गोटे सभागृह से कथा से कह गोपी भगवान जो वृंदावन लीला सब कह कि जदि से कृष्ण बलराम आसीजे से कह भल लगे ना तेणु सुभद्रा से गेट पाखे जगिले सुभद्रा जगिले एपटे 16,108 राणी बसिक भगवान वृंदावन लीला श्रवण कर श्रवण कर समय से समय कृष्ण बलराम आस पहुँचीगले जहाँ भगवान कथा भगवान जी कौन तफात ना तेणु भगवान आस पहुँचीगले दुईपट जमी जगन्नाथ बलदेव सुभद्रा रही भाव में यह भाव दुईपट रही गले दुज कृष्ण एवं बलराम एवं तांकर ये कथा सुनिकी ये भाव भाव आसीगला महाभाव प्रकाश यही को देखी नारद मुनि नारद मुनि द्वारका छाड़ी कुआ जाती ना तेणु सब सी आस पहुँचती देखिल लीला चलती तेणु कितु कृष्ण बलराम एम देखिले नारद आसिक पूर्व रूप को आसीगले कि सी प्रार्थना कले प्रभु आपन के रूप प्रकाश करू तेणु से रूप से पूरी से श्रीक्षेत्र से रूप से विराजमान करते से रूप जो धारण करा स्नान पूर्णमी तिथि कथा से दिन तक स्नान पूर्णमी कराए स्नान यात्रा तेणु यही भाव में स्नान यात्रा आस पहुँचीगले गौड़िया वैष्णव मान सब आस पहुँचीगले भगवान मत आस पहुँचे समय स्नान यात्रा हो गला जो भगवान ज्वर हो गला स्नान होगला ज्वर हो गला तेणु अनवसर आसीगला आगवान रे भर रे दर्शन देले ना तेणु अनवसरे जगन्नाथ ना पाए दर्शन विरह आलनाथ करा गमन तेणु अनवसर में भगवान आम कहूल महाप्रभु सब दिन जगन्नाथ दर्शन करती कि अनवसर में कौन करेंगे अनवसर समय रही जगन्नाथ दर्शन होना तेणु भगवान चल आलनाथ ଅଲାରନାଥ ବିଷୟରେ ବର୍ଣ୍ଣନା କରାଯାଇଛି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି, ଯେତେବେଳେ ଗୋପୀମାନେ ରାସଲୀଳା କରୁଥିଲେ, ରାସଲୀଳାରେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ଅନ୍ତର୍ଧ୍ୟାନ ହୋଇକରି ଯେତେବେଳେ ଭଗବାନଙ୍କୁ ଅନୁସନ୍ଧାନ କରୁଥିଲେ, ଅନୁସନ୍ଧାନ କରୁଥିଲେ, ସେହି ସମୟରେ ଗୋଟେ ସ୍ଥାନରେ ଭଗବାନ ଚତୁର୍ଭୁଜ ରୂପରେ ଦର୍ଶନ ଦେଇଥିଲେ, ନାରାୟଣ ରୂପେ ଦର୍ଶନ ଦେଇଥିଲେ। କିନ୍ତୁ ଗୋପୀମାନେ ଖାଲି ତ ପ୍ରଣାମ କରି ଚାଲିଗଲେ, ତାଙ୍କର ଆଉ ସେଠି ନାରାୟଣ ରୂପ ପ୍ରତି ତାଙ୍କର କୌଣସି ଆକର୍ଷଣ ହେଲା ନାହିଁ। ତେଣୁ ଏ ଯେଉଁ ଚାଲିଯାଇଥିଲେ, କିନ୍ତୁ ରାଧାରାଣୀ ଯେତେବେଳେ ଦେଖିଥିଲେ ସେ ରୂପକୁ, ସେତେବେଳେ ସିଏ ଆଉ ଚତୁର୍ଭୁଜ ରୂପ ଧାରଣ କରିପାରିଲେ ନାହିଁ, ତାଙ୍କର ଦ୍ୱିଭୁଜ ପ୍ରକାଶ କରିଥିଲେ। ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁଭଳି ଭାବରେ ସେଇ ସ୍ଥଳଟା ହେଉଛି ଏଇ ଅଲାରନାଥ। ଅଲାରନାଥରେ ଯେଉଁଭଳି ଭାବରେ ବୃନ୍ଦାବନରେ ସେ ଯେଉଁ ସ୍ଥାନରେ ଇଏ କରିଥିଲେ, ସେ ସ୍ଥାନ ଏଇଭଳି ଭାବେ ଅଲାରନାଥ ଭଳି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଥିପାଇଁ ସେ ତାଙ୍କର ଗୋଟେ ମଠ କରିଛନ୍ତି, ସେଠି ଗୌଡ଼ ମଠ କରିଛନ୍ତି। ଆମର ପ୍ରଭୁପାଦଙ୍କର ଯେତେବେଳେ ସେଣ୍ଟିନିଆଲ ହେଉଥିଲା 1996 ମସିହାରେ, ସେହି ସମୟରେ ଆମର ଇସ୍କନ ଭୁବନେଶ୍ୱର ତରଫରୁ ସେହି ଅଲାରନାଥ ମନ୍ଦିରରେ ସବୁ କେତେଟା ରିନୋଭେସନ୍ କରାଯାଇଥିଲା। ତାଙ୍କର ଯେଉଁ ଭୋଗ ମଣ୍ଡପ ଅଛି, ଯେଉଁ ପ୍ରସାଦ ଖାଇବା ପାଇଁ ସେ ମଣ୍ଡପ ରହିଛି, ସେସବୁ ଆଉ ଲକ୍ଷ୍ମୀ ମନ୍ଦିର କେତୋଟି ସବୁ ତିଆରି କରାଯାଇଥିଲା ଆମର ଇସ୍କନ ଭୁବନେଶ୍ୱର ତରଫରୁ ପ୍ରଭୁପାଦ ସେଣ୍ଟିନିଆଲ ଯୋଗୁଁ କିଷ୍ଣ ବରୁଣ ସେମାନଙ୍କ ଦ୍ୱାରା ଏଇଟା ହୋଇଥିଲା। ତେଣୁ ଏହିଭଳି ଭାବରେ ଭଗବାନ ମହାପ୍ରଭୁ ଅଲାରନାଥକୁ ଯାଇ ଦର୍ଶନ କରନ୍ତି, ଅଲାରନାଥକୁ ଯାଇ ଦର୍ଶନ କରନ୍ତି। ସେତେବେଳେ ସେ ଯେଉଁ ପଥର ଉପରେ ପ୍ରଣାମ କରୁଥିଲେ, ସେ ଏଭଳି ଭାବରେ ଭଗବାନଙ୍କ ଭାବ ଥିଲା ଯେ ପଥର ମଧ୍ୟ ତରଳିଗଲା। ଆପଣମାନେ ଦେଖିବେ ଅଲାରନାଥରେ ସେ ତରଳି ପଥରଟି ରହିଛି, ଏପର୍ଯ୍ୟନ୍ତ ପୂଜା ପୂଜିତ ହେଉଛନ୍ତି। ପରମ କରୁଣ କୌନ୍ଦୟାନାଇ ଗୌର ଚନ୍ଦ୍ର
ପଶୁପକ୍ଷୀ ଦୂରେ ଅସନ ବିଳରେ ଶୁଣି ଯା
ଶରୀରର ଚିହ୍ନ ସେଠି ରହିଛି ଆଲନାଥରେ କିନ୍ତୁ ସମୟ ଦେଖିଛନ୍ତି ବୋଧେ ସମ୍ବଲପୁର ଆସିଛନ୍ତି ଦେଖିଛନ୍ତି ଆପଣ ଦେଖିଛନ୍ତି ଆଲନାଥ ନିରଞ୍ଜନକୁ ଦେଖିଛନ୍ତି ତେଣୁ ଏଇଭଳି ଭାବରେ ରହିଛନ୍ତି ଆମ ଶରୀରରେ ସେ ଯାଇକି ଆଲନାଥକୁ ଦର୍ଶନ କରନ୍ତି ତେଣୁ ଅନୁଷ୍ଠାନ ସମୟରେ ବହୁତ ଭିଡ଼ ହୁଏ ଆଲନାଥ ପାଖରେ ଗୋଟେ ହଁ କିରି ଭଗବାନ ଭଗବାନଙ୍କ ସୁଯୋଗ ଲାଗିଥିଲା ଭକ୍ତ ଶନି ଦିନକ ତ ତାହା ହିଁ ରହିଲା ଗୌଡ଼ିଆର ଭକ୍ତ ଆଇ ସେ ସମାଚାର ପାଇଲା ତେଣୁ ଏଇଭଳି ଭାବରେ ଖବର ପାଇଲେ ସେଇଠି ଅନୁସାରରେ ସେଠି ଆଲନାଥ ରହିଲେ ତେଣୁ ସେଇ ସମୟରେ ଖବର ପାଇଲେ ଯେ ଗୌଡ଼ିଆ ଭକ୍ତମାନେ ଆସିଗଲେ ରଥଯାତ୍ରା ହେବ 15 ଦିନ ପରେ ଭଗବାନଙ୍କର ନବଯୌବନ ବେଶ ହେବ ଏସବୁ କଥା ରହିଛି ତେଣୁ ନିତ୍ୟାନନ୍ଦ ସାର୍ବଭୌମ ଆଗ୍ରହ କରିବା ନୀଳାଚଳେ ଆଇଲା ମହାପ୍ରଭୁକେ ଲୟା ନିତ୍ୟାନନ୍ଦ ଏବଂ ସାର୍ବଭୌମ ଏମାନେ ତାଙ୍କୁ ମହାପ୍ରଭୁଙ୍କୁ ବହୁତ ଅନୁରୋଧ କରିବାରୁ ସେମାନେ ସବୁ ନୀଳାଚଳକୁ ଆସିଲେ ମହାପ୍ରଭୁଙ୍କୁ ଆଣିକି ଆସିଲେ ବିରହ ବିହଲ ପ୍ରଭୁ ନାଜାନେ ରାତ୍ର ଦିନେ ହେନକାଳେ ଆଇଲା ଗୌଡ଼ିଆର ଭକ୍ତଗଣେ ତେଣୁ ମହାପ୍ରଭୁ ସବୁବେଳେ ଭଗବାନ ବିରହରେ ଏଇଠି ତ ଦର୍ଶନ କରୁନାହାନ୍ତି ତେଣୁ ଅଦର୍ଶନରେ ଯେଉଁଭଳି ମର୍ମା ଆତଙ୍କ କରୁଥିବା ସେଇଭଳି ଭାବରେ ବିରହରେ ଭୁବଣ ହୋଇକି ରହୁଥିଲା ବେଳେ ସେହି ସମୟରେ ଗୌଡ଼ର ଭକ୍ତମାନେ ଆସି ପହଞ୍ଚିଗଲେ ସବେ ମିଳି ଯୁକ୍ତି କରି କୀର୍ତ୍ତନ ଆରମ୍ଭିଲ କୀର୍ତ୍ତନ ଆବେଶ ପ୍ରଭୁର ମନ ସ୍ଥିର ହେଲ ତେଣୁ କୀର୍ତ୍ତନ କରିବାରୁ ମିଶିକିରି ତାଙ୍କର ମହାପ୍ରଭୁଙ୍କ ମନ ସ୍ଥିର ହେଲା ଅଦ୍ୱୟ ହୋଇଥିବାରୁ ଜଗନ୍ନାଥ ମହାପ୍ରଭୁ ବ୍ୟକ୍ତି ରୂପ ଛବି କୀର୍ତ୍ତନ ଏବଂ ଅନ୍ୟ ସମସ୍ତ ପରିସ୍ଥିତିରେ ଅଭିନ୍ନ ଅଟନ୍ତି ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଭଗବାନ ପବିତ୍ର ନାମ କୀର୍ତ୍ତନ ଶୁଣିଲେ ସେତେବେଳେ ତାଙ୍କ ମନ ଶାନ୍ତ ହେଲା ପୂର୍ବରୁ ସେ ଜଗନ୍ନାଥ ବିରହରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ ଏଥିରୁ ସିଦ୍ଧାନ୍ତ ହେଇ ଯେତେବେଳେ ଶୁଦ୍ଧ ଭକ୍ତଙ୍କ ଦ୍ୱାରା କୀର୍ତ୍ତନ ଅନୁଷ୍ଠିତ ହୁଏ ସେତେବେଳେ ଭଗବାନ ତତ୍କ୍ଷଣାତ୍ ଆବିର୍ଭୂତ ହୁଅନ୍ତି କୀର୍ତ୍ତନ ହେଲା ମାନେ ଭଗବାନ ସେଇଠି ରୁହନ୍ତି ଭଗବାନ ପବିତ୍ର ନାମ କୀର୍ତ୍ତନ ଦ୍ୱାରା ଆମେ ଭଗବାନଙ୍କ ସର୍ବସ୍ୱରୂପ ସାନ୍ନିଧ୍ୟ ଲାଭ କରୁ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ 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 ଭଗବାନ ସେଇ ନାମରେ ଥାନ୍ତି ପୂର୍ବେ ଯେବେ ପ୍ରଭୁ ରାମାନନ୍ଦରେ ମିଳିଲା ନୀଳାଚଳ ଆସିବାର ତାର ଆଜ୍ଞା ଦେଲା ଆମେ କହିଥିଲୁ ଗୋଦାବରୀ ତଟରେ ମହାପ୍ରଭୁଙ୍କ ସହିତ ପ୍ରାର୍ଥନା ହୋଇଥିଲା ମହାପ୍ରଭୁ ତାଙ୍କୁ କହିଥିଲେ ତୁମେ ଆସ ରାଜରାମଣ ତାକୁ ଅନୁରୋଧ କରିଥିଲେ ଆପଣ କିଛି ଦିନ ଏଠି ରୁହନ୍ତୁ ଆମେ ଭଗବାନ କଥା କହିବା କଥାରେ ସମୟ ବିତେଇବା ମହାପ୍ରଭୁ କହିଲେ କେତେ ଦିନ କ'ଣ ତୁମେ ଆସ ନୀଳାଚଳରେ ରହିକି ବର୍ଷ ବର୍ଷ ଧରିକି କଥା ହେବା ତେଣୁ ରାଜରାମଣ ତ ଆସିଲେ ମୋତେ ପଚାରିଥିଲେ ଗୁଣାନ୍ଦପୁର ରାଜରାମଙ୍କର ସମାଧି ବା ଅପ୍ରକଟ କଥା କ'ଣ ରାଜରାମଙ୍କ ଗୃହ ଅଛି, ତାଙ୍କ ବସା ଯେଉଁ ସ୍ଥାନ ତାଙ୍କ ଭିଲେଜ୍ ଅଛି, କ'ଣ ମେଣ୍ଟପୁର, ସେଇଠି ତାଙ୍କ ସମାଧି ଅଛି, ମେଣ୍ଟପୁର ତାଙ୍କ ସମାଧି ଅଛି, ଆମେ ଯାଇଥିଲୁ ଥରେ। ତେଣୁ ଏଇଭଳି ଭାବରେ ରାଜରାମାନନ୍ଦ ରାଧା ଆଜ୍ଞା ଲୟାନ୍ତି ମୁଁ ଆଇଲା କତ ଦିନେ ରାତ୍ରି ଦିନେ କୃଷ୍ଣ କଥା ରାମାନନ୍ଦ ସାନେ। ତେଣୁ ରାଧା ପ୍ରତାପୁଦ୍ରଙ୍କୁ କହିଲେ, ଏମିତି ମହାପ୍ରଭୁ କହୁଛନ୍ତି ନା, ମହାପ୍ରଭୁ ସେ ଦେଇଦେଲେ, ତାଙ୍କୁ ଦେଇଦେଲେ, ଅବସର ଦେଇଦେଲେ ଏବଂ ଫୁଲ୍ ଦରମା ପ୍ରଦାନ କଲେ, ଫୁଲ୍ ପେ ପେନ୍ସନ୍ ବିଷୟରେ ମିଳିଲା। ଏବଂ ସେ ଆସିକରି ମହାପ୍ରଭୁ ସହିତ ଏଇଭଳି ଭାବରେ କୃଷ୍ଣ କଥା ସବୁଦିନେ ଚାଲିଥିଲା। ଚଣ୍ଡିଦାସ ଆଉ ବିଦ୍ୟାପତି ଏବଂ ଆଉ କିଏ ଜୟଦେବ, ଜୟଦେବଙ୍କ ସବୁ ଯାଇ ଗୀତ ଗୋବିନ୍ଦ ଇତ୍ୟାଦି ସବୁ ଶୁଣିକରି ମହାପ୍ରଭୁ ସେଇଟା ଯେଉଁ ଭଗବାନ ବିରହରେ ସେଇଠି ଶାନ୍ତ ପ୍ରାପ୍ତ କରିଥିଲେ। କାଶୀ ମିଶ୍ରେ କୃପା ପ୍ରଦ୍ୟୁମ୍ନ ମିଶ୍ରାଦି ମିଳନ ପରମାନନ୍ଦ ପୁରୀ ଗୋବିନ୍ଦ କାଶୀଶ୍ୱରା ଗମନ, ଏଇଟା ବିସ୍ତାର ଭାବରେ ଅଲଗା ଅଲଗା ଅଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି, ଏଠିକାର ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। କାଶୀ ମିଶ୍ର ତାଙ୍କର ସେ ଗୃହଟି ଦେଲେ, ଯେଉଁଠି ବର୍ତ୍ତମାନ ମହାପ୍ରଭୁ ରହିଛନ୍ତି ଗମ୍ଭୀରା, କାଶୀ ତାଙ୍କୁ କୃପା କଲେ, ସେ ତାଙ୍କ ଗୃହକୁ ଗ୍ରହଣ କଲେ। ଏବଂ ପ୍ରଦ୍ୟୁମ୍ନ ମିଶ୍ର, ପ୍ରଦ୍ୟୁମ୍ନ ମିଶ୍ର କଥା ଆସିବ, ସେ ଚାହିଁବେ ମହାପ୍ରଭୁଙ୍କ ପାଇଁ ଯାଇବେ, ପ୍ରଭୁ ମୋତେ ଟିକେ ଭଗବାନ କଥା କୁହନ୍ତୁ। ତେଣୁ ମହାପ୍ରଭୁ ତାଙ୍କୁ ପଠେଇବେ, ତୁମେ ଯାଅ ରାୟରାମାନଙ୍କ ପାଖକୁ ଯାଅ। ରାୟରାମାନଙ୍କ ପାଖକୁ ଯେତେବେଳେ ଗଲେ କଥା ଶୁଣିବା ପାଇଁ, ସେ କ'ଣ ହେଲା, ସେ ରାୟରାମାନନ୍ଦ ବ୍ୟସ୍ତ ଅଛନ୍ତି ବୋଲି କହିଲେ ତାଙ୍କ ସେବକରେ। ତାପରେ ଜାଣିଲା ବେଳକୁ କ'ଣ ହେଇଛି ନା, ସେ ସବୁ ରହିଛନ୍ତି କେତେ ଜଣ ଯୁବତୀ କନ୍ୟାମାନଙ୍କୁ ନେଇକରି ତାଙ୍କ ଶରୀରରେ ତୈଳ ମାର୍ଦ୍ଦନ କରୁଛନ୍ତି ସିଏ, କାହିଁକି ନା ସେ ଜଗନ୍ନାଥ ପାଇଁ ନାଟକ ପ୍ରସ୍ତୁତ, ଜଗନ୍ନାଥ ପଲ୍ଲବ। ତେଣୁ ଏଇଭଳି ଭାବରେ ଯେତେବେଳେ ଦେଖିଲେ ପ୍ରଦ୍ୟୁମ୍ନ ମିଶ୍ର, କହିଲେ ଇଏ ଏଭଳି ଭାବ ବ୍ୟକ୍ତି, ଆଉ ମହାପ୍ରଭୁ କଥା ଶୁଣିବା ପାଇଁ ପଳେଇ ଆସିଲେ। ପଳେଇ ଆସିଲେ ଯେତେବେଳେ ମହାପ୍ରଭୁ ପଚାରିଲେ, କହିଲେ କଥା ଶୁଣିଲ ନା, ସେ ଆଉ କ'ଣ କହିବେ, ଏ କଥା ଦେଖ ରାୟରାମନ ତ ଏଭଳି, ମୁଁ ସନ୍ନ୍ୟାସୀ କିନ୍ତୁ ସ୍ତ୍ରୀ ଲୋକ ବିଷୟରେ ଚିନ୍ତା କଲେ ବା ଦେଖିଲେ ମୋର ମନରେ ବିକାର ହୁଏ, ଭଗବାନ ମନରେ କାହିଁକି ବିକାର ହେବ, କିନ୍ତୁ ସେ କହିଦେଲେ ଏମିତି, କିନ୍ତୁ ରାୟରାମାନଙ୍କ ମନରେ କୌଣସି ବିକାର ନାହିଁ। ଏଭଳି ଭାବେ ରାୟରାମାନ ଯେମିତି ଭାଗବତମରେ ଭଗବାନ କୃଷ୍ଣ କହିଥିଲେ ଉଦ୍ଧବଙ୍କୁ, ସେ ଗୋଟେ ଚିଠି ଲେଖିଥିଲେ ଉଦ୍ଧବଙ୍କୁ ହାତରେ ଦେଇଥିଲେ ଚିଠି, ଯେମିତି ପଠେଇଥିଲେ ବୃନ୍ଦାବନକୁ, ସେଇଭଳି ନନ୍ଦଗାଁକୁ, ସେଇଭଳି ଭାବରେ ପଠେଇଥିଲେ ବଦ୍ରୀନାଥକୁ, ଯେ ନ ଉଦ୍ଧବ ଅଣୁ ଅପି ନ୍ୟୁନ, ଉଦ୍ଧବ ମୋ ଠାରୁ ଅଣୁମାତ୍ର ନ୍ୟୁନ ନୁହନ୍ତି। ଏଇଭଳି ଭାବରେ କାହିଁକି ନା ଗୁଣସ୍ୟ ନାଦିତ ପ୍ରଭୁ, ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ଭୌତିକ ଜାଗାରେ ଯେଉଁ ତିନୋଟି ଗୁଣ ରହିଛି, ଯେଉଁମାନେ ମହାତ୍ମା ସେମାନେ ଗୁଣରେ ପ୍ରଭାବିତ ହୁଅନ୍ତି ନାହିଁ। ମହାତ୍ମାମାନଙ୍କୁ ମା ପାଠ ଦୈବିକ ପ୍ରକୃତି ମା ଶ୍ରୀଦା, ସେମାନେ ଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି। ତେଣୁ ରାୟରାମାନଙ୍କ ମଧ୍ୟ ସେଇଭଳି ଭାବରେ, ତେଣୁ ତାପରେ ପ୍ରଦ୍ୟୁମ୍ନ ମିଶ୍ର ଯାଇକରି ତାଙ୍କଠୁ ଭଗବାନ କଥା ଶୁଣିଲେ ରାୟରାମାନଙ୍କ ଠାରୁ। ଏସବୁ ବର୍ଣ୍ଣନା କରାଯାଇଛି, ଅନ୍ୟ ସ୍ଥାନ ସ୍ଥାନମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ କାଶୀ ମିଶ୍ର, ପ୍ରଦ୍ୟୁମ୍ନ ମିଶ୍ର ଆଦି ମିଳନ ପରମାନନ୍ଦ ପୁରୀ ଗୋବିନ୍ଦ କାଶୀଶ୍ୱରା ଗମନ। ପରମାନନ୍ଦ ପୁରୀ, ଇଏ ହେଉଛନ୍ତି ଅର୍ଜୁନଙ୍କର ଅବତାର। ପରମାନନ୍ଦ ପୁରୀ ଆସିଲେ ତାଙ୍କ ପାଖକୁ, ଗୋବିନ୍ଦ, ଗୋବିନ୍ଦ ହେଉଛନ୍ତି ମହାପ୍ରଭୁଙ୍କର ଗୁରୁ ଭାଇ, ଈଶ୍ୱରପୁରୀଙ୍କର ସେ ଶିଷ୍ୟ, କିନ୍ତୁ ତାଙ୍କ ଗୁରୁ ପଠେଇଥିଲେ ତୁମେ ଯାଅ ମହାପ୍ରଭୁଙ୍କ ପାଖରେ ରହିବ। ତେଣୁ ସେ ଯେତେବେଳେ ଆସିଲେ ରହିବା ପାଇଁ, ମହାପ୍ରଭୁଙ୍କ ସେବକ ହିସାବରେ ରହିବ, ଗୋବିନ୍ଦ ପ୍ରସିଦ୍ଧ ତାଙ୍କ ସେବକ। ତେଣୁ ସେହି ସମୟରେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଥିଲେ ସେଇଠି, ସେ ପଚାରିଲେ ସାରଙ୍ଗ ଭଟ୍ଟାଚାର୍ଯ୍ୟ, କହିଲେ ଇଏ ମୋର ଗୁରୁ ଭାଇ, ଇଏ ମୋର କେମିତି ସେବକ ହେବେ। ସାରଙ୍ଗ ଭଟ୍ଟାଚାର୍ଯ୍ୟ ପରୀକ୍ଷା କରୁଥିଲେ, ସାରଙ୍ଗ ଭଟ୍ଟାଚାର୍ଯ୍ୟ କହିଲେ ଗୁରୁଙ୍କର ଆଜ୍ଞା ସୁରଧାର୍ଯ୍ୟ, ଏଇଟା ହେଉଛି ତା ଉପରେ ନିୟମର ଉପରେ ହେଉଛି ସେଇଟା, ସବୁଠାରୁ ଶ୍ରେଷ୍ଠ ନିୟମ ହେଉଛି ଗୁରୁଙ୍କର ଆଜ୍ଞା। ଏଇ ନିୟମ ଆଗ୍ରହ ଗୋଟେ ରହିଛି, ନିୟମଟାକୁ ଯେଉଁ ସମୟରେ ଦରକାର ପଡ଼ିଲେ ସେ ତ୍ୟାଗ କରିବାକୁ ପଡ଼ିବ। ତେଣୁ ଯେତେବେଳେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଏଇଭଳି ଭାବରେ କହିଲେ, ତେଣୁ ଗୋବିନ୍ଦ ରହିଲେ, ଭଗବାନ ପାଖରେ ରହିଲେ ଗୋବିନ୍ଦ, ତାଙ୍କ ସେବକ ହିସାବରେ ରହିଲେ। ତେଣୁ ଏଇଭଳି ଭାବରେ କାଶୀଶ୍ୱର ମଧ୍ୟ ଆସିଲେ ସେଠିକି, ଦାମୋଦର ସ୍ୱରୂପ ମିଳନେ ପରମାନନ୍ଦ, ସିକିମାଇତି ମିଳନ ରାୟ ଭବାନନ୍ଦ। ଏବଂ ଦାମୋଦର ମଧ୍ୟ ଆସିଲେ, ସ୍ୱରୂପ ଦାମୋଦର ସେଠି ମଧ୍ୟ ରହିଲେ। ସ୍ୱରୂପ ଦାମୋଦର ସବୁ ମହାପ୍ରଭୁଙ୍କ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି କଡ଼ଚାରେ ବା ତାଙ୍କର ଡାଏରୀରେ ରଖିଛନ୍ତି। ଏକ ଆମ କୃଷ୍ଣ କୃଷ୍ଣଦାସ କବିରାଜଙ୍କ ସ୍ୱାମୀ ସେ ସବୁ ପଡ଼ିଚାରୁ ଏସବୁ ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି। ଏବଂ ସିକିମା ଏଇ ଦୁଇ ଜଣ ଥିଲେ ରାୟ ଭବାନନ୍ଦ ରାୟ, ଇଏ ହେଉଛି ରାମାନନ୍ଦ ପିତା ଭବାନନ୍ଦ ରାୟ। ଆଉ ସିକିମାଇତି ଭଗବାନଙ୍କର 3.5 ଜଣ ଅନ୍ତରଙ୍ଗ ପାର୍ଷଦ ଥିଲେ। 3.5 କିଏ କିଏ ସିକିମାଇ, ତାଙ୍କ ଭିତରେ ଜଣେ ସିକିମାଇତି, ଜଣେ ଈଶ୍ୱରବୁଦ୍ଧାନନ୍ଦର ରାୟ ରାମାନନ୍ଦ, ଏବଂ ସିକିମାଇତିଙ୍କର ଭଉଣୀ ମାଧବୀ ଦେବୀ। ତେଣୁ ସେ ସ୍ତ୍ରୀ ଲୋକ ବୋଲି ତାଙ୍କ ହାଫ୍ କରି ଗଣା ହେଇଛି ଅଧା। ତେଣୁ ଏହିଭଳି ଭାବରେ 3.5 ଜଣ ଭଗବାନଙ୍କର ଅନ୍ତରଙ୍ଗ ଭକ୍ତ ଥିଲେ। ତେଣୁ ଅନ୍ତରଙ୍ଗ ଲୀଳା ସବୁ ଭଗବାନ ତାଙ୍କ ସହିତ ଆଲୋଚନା କରନ୍ତି। ସମସ୍ତଙ୍କ ପାଖରେ ଏହିସବୁ ଭଗବାନଙ୍କର ଅନ୍ତରଙ୍ଗ ଲୀଳାକୁ ସବୁ ବର୍ଣ୍ଣନା କରାଯାଇପାରେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଦେଖିବେ ତାଙ୍କର କନ୍ଭର୍ସେସନ୍ ଦେଖିବେ, ସେତେବେଳେ ଯାହା ବମ୍ବେର ଗୋଟେ କନ୍ଭର୍ସେସନ୍ ରହିଛି, ସେଠି ଜଣେ ଥିଲେ ତାଙ୍କର ସେ ଲାଇଫ୍ ମେମ୍ବର ଥିଲେ ପଟେଲ, ଡକ୍ଟର ପଟେଲ, ତାଙ୍କ ସହିତ ବହୁତ ଆଲୋଚନା ସବୁ ହେଇଛି। ଡକ୍ଟର ପଟେଲ ତାଙ୍କୁ ଅନୁରୋଧ କରନ୍ତି ପ୍ରଭୁପାଦ ଆମକୁ ଟିକେ ଭଗବାନଙ୍କର ରାଧାକୃଷ୍ଣଙ୍କ ଲୀଳା କିଛି ଶୁଣ, ଆମେ ବର୍ଣ୍ଣନା କରନ୍ତୁ, ଆମେ ଟିକେ କୁହନ୍ତୁ କିଛି ଆମେ ଶୁଣିବୁ। ନା ନା ନା, ସେ ଶୁଣିବା ପାଇଁ ସେଇଟା ସବୁଠାରେ ସେଇଟା ବର୍ଣ୍ଣନା କରାଯାଏ ନାହିଁ ବା ଏମିତି କହିବେ କହିବେ ନା ମୁଁ ଶୁଣିବା ପାଇଁ ଯୋଗ୍ୟ, ମୋର ଯୋଗ୍ୟତା ଅଛି। ଯେତେବେଳେ କହିବେ ପ୍ରଭୁପାଦ କହିବେ ଆପଣଙ୍କ ଯୋଗ୍ୟତା ଅଛି ନା, କିନ୍ତୁ ମୋର ଯୋଗ୍ୟତା ନାହିଁ କହିବା ପାଇଁ। ତେଣୁ ଆମର ଇସ୍କନ୍ ସେଣ୍ଟର୍ରେ ଏଇ ଯେଉଁ ଦଶମ ସ୍କନ୍ଧଟାକୁ ଅଧିକାଂଶ ଜାଗାରେ ପାଠ କରାଯାଏ ନାହିଁ। ଦଶମ ସ୍କନ୍ଧ ଏଇ ଯେଉଁ ଅନ୍ତରଙ୍ଗ ଲୀଳା ରାସ ଲୀଳା ଏତେ ସବୁ ରହିଛି, ଏଇଟା ସମସ୍ତେ ବୁଝିପାରିବେ ନାହିଁ। ତେଣୁ ମହାପ୍ରଭୁ ଏଇ 3.5 ଜଣ ତାଙ୍କର ଯେଉଁ ରହିଛନ୍ତି ଅନ୍ତରଙ୍ଗ ପାର୍ଷଦ, ତାଙ୍କ ସହିତ ଏଇ ଅନ୍ତରଙ୍ଗ ଲୀଳା ସବୁ ବର୍ଣ୍ଣନା କରନ୍ତି। ତେଣୁ ଗୌଡ଼ ହେଇଥିବ ସର୍ବବୈଷ୍ଣବର ଆଗମନ, ପୁରୀଣ ଗ୍ରାମବାସୀ ସଙ୍ଗେ ପ୍ରଥମେ ମିଳନ। ତାପରେ ଗୌଡ଼ ସବୁ ଆସିଗଲେ, ପୁରୀଣ ଗ୍ରାମବାସୀମାନେ ନରହରି ଦାସ ଖଣ୍ଡବାସୀମାନେ ସବୁ ଆସିଲେ, ଶିବାନନ୍ଦ ସେନ ସଙ୍ଗେ ମିଳିଲା ସବୁ ଆସି, ଶିବାନନ୍ଦ ତାଙ୍କର ନେତୃତ୍ୱ ନେଇକି ଆଣନ୍ତି, ସବୁବେଳେ ସବୁ ବର୍ଷ ଆଣନ୍ତି ଶିବାନନ୍ଦ ସେନ। ସ୍ନାନ ଯାତ୍ରା ଦେଖି ପ୍ରଭୁ ସଙ୍ଗେ ଭକ୍ତଗଣ, ସଭାଲୟା କହିଲା ପ୍ରଭୁ ଗୁଣ୍ଡିଚା ମହାର୍ଜନ। ସ୍ନାନ ଯାତ୍ରା ସବୁ ଦେଖିଲା ବେଳକୁ ସବୁ ଆସିଥିଲେ, ତାପରେ ଯେଉଁ ରହିଛି ଗୁଣ୍ଡିଚା ମହାର୍ଜନ କଲେ, ରଥଯାତ୍ରା ପୂର୍ବ ଦିନ ଗୁଣ୍ଡିଚା ମହାର୍ଜନ, ଗୁଣ୍ଡିଚା ମହାର୍ଜନ ଯେଉଁ ରହିଛି ମହାପ୍ରଭୁ ସେଇଟା ଗୁଣ୍ଡିଚା ମହାର୍ଜନ କଲେ। ଏ ଗୁଣ୍ଡିଚା ମହାର୍ଜନ ଲୀଳା ଗୋଟେ ରହିଛି, ଗୋଟେ ଚାପ୍ଟର ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଗୁଣ୍ଡିଚା ମହାର୍ଜନ କହିଲେ ତାତ୍ପର୍ଯ୍ୟ ହେଉଛି କ'ଣ ନା, ଭଗବାନ ଯେଉଁ ଆସିବେ ସେଇଟା କିଭଳି ଆସିବେ, ଆମ ହୃଦୟକୁ କେମିତି ଆସିବେ ନା, ହୃଦୟକୁ ସଫା କରିବାକୁ ପଡ଼ିବ। ଗୁଣ୍ଡିଚା ମନ୍ଦିରକୁ ସଫା କରିକି ଯାଇ ଭଗବାନ ଜଗନ୍ନାଥ ଆସିବେ, ସେଠି ରହିବେ, ସେଇଭଳି ଭାବରେ ଆମ ହୃଦୟକୁ ସଫା କରିବା। ଚେତୋ ଦର୍ପଣ ମହାର୍ଜନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ଭଗବାନଙ୍କର ଗୋଟେ ନାମ ହେଉଛି ବାସୁଦେବ, ବସୁଦେବଙ୍କର ପୁତ୍ର। ବସୁଦେବ ଶବ୍ଦର ଅର୍ଥ ହେଉଛି, ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କହିଛନ୍ତି ପ୍ରଚେତାମାନଙ୍କୁ, ବସୁଦେବ ଶବ୍ଦର ଅର୍ଥ ହେଉଛି ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ। ବିଶୁଦ୍ଧ ସତ୍ୱ ସ୍ତର ହେଉଛି ବସୁଦେବ ସ୍ତର, ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ୱ। ତେଣୁ ସେହି ସ୍ତରକୁ ଗଲେ ଭଗବାନ ବାସୁଦେବ ସେଠି ପ୍ରକଟିତ ହେବେ। ତେଣୁ ଭଗବାନ ବସୁଦେବଙ୍କ ପୁତ୍ର ରୂପରେ ଆସିଲେ। ତେଣୁ ଏହିଭଳି ଭାବରେ ଆମ ହୃଦୟ ଯେତେବେଳେ ମାର୍ଜିତ ହେବ ସେ ସମୟରେ ଭଗବାନ ଆବିର୍ଭୂତ ହେବେ। ତେଣୁ ଶିବାନନ୍ଦ ସନେ ମିଳିଲା ସବୁ ଆସି ସ୍ନାନ ଯତ୍ନ, ତାପରେ ସଭା ସଙ୍ଗେ ରଥଯାତ୍ରା କହିଲ ଦର୍ଶନ, ରଥ ଉପରେ ନୃତ୍ୟ କରି ଉଦ୍ୟାନ ଗମନ। ରଥରେ ଅଗ୍ରରେ ରଥର ସାମ୍ନାରେ ଭଗବାନ ନୃତ୍ୟ କରନ୍ତି। ଆମେ କହୁଥିଲୁ ସେଇଟା ଏଇ ଦିନ ଦୟା ନାଥ ହେ ମଥୁର ନାଥ କଥା ଲକ୍ଷ୍ୟ, ସେ ସେଇ ତ ପରାଣ ଧନ ପାଇନୁ ଯାହା ନା କି ମଦନ ଦହନ ଝୁରି ଘେନୁ, ଏସବୁ କେତୋଟି ଶ୍ଳୋକକୁ ମହାପ୍ରଭୁ ଆବୃତ୍ତି କରନ୍ତି, ଏସବୁ ଆମେ ଆବୃତ ବର୍ଣ୍ଣନା କରିଥିଲେ। ତେଣୁ ଏହିଭଳି ଭାବେ ରଥ ଅଗ୍ରରେ ଜଗନ୍ନାଥ ଯାଉଛନ୍ତି, ଜଗନ୍ନାଥ ହେଉଛନ୍ତି କୃଷ୍ଣ, ଇଏ ହେଉଛନ୍ତି ରାଧାରାଣୀ। ଏହି ଭାବରେ ଜଗନ୍ନାଥ ଯେତେବେଳେ ମହାପ୍ରଭୁ ରହିଯାଉଥିବେ, ଜଗନ୍ନାଥ ରହିଯାଉଥିବେ, ରଥ ଚାଲିନଦେବେ, କିନ୍ତୁ ମହାପ୍ରଭୁ ଯେତେବେଳେ ମଥା ଦେଇକି ରଥକୁ ଟେଲିଦେବେ ଚାଲିବ ରଥ। ଏହିଭଳି ଭାବେ ବହୁତ ଲୀଳା ସବୁ ରହିଛି ରଥଯାତ୍ରାରେ। ମହାପ୍ରଭୁ ସାତଟା ଦଳ କରିଥିବେ, ସଂକୀର୍ତ୍ତନ ଦଳ ସାତଟା ବିଭିନ୍ନ ରଥର ଚାରିପଟେ ସବୁ ସାତଟି ଦଳ ରହିକରି ସବୁ କୀର୍ତ୍ତନ କରୁଥିଲେ, କିଏ ନୃତ୍ୟ କରୁଥିଲେ, କିଏ କୀର୍ତ୍ତନ କରୁଥିଲେ, ସବୁ ଖୋଳ କର୍ତ୍ତାଳ ସବୁ ଧରିକି କୀର୍ତ୍ତନ କରୁଥିଲେ। ଆଉ ମହାପ୍ରଭୁ ଗୋଟେ ଲୀଳା, ଅଦ୍ଭୁତ ଲୀଳା ପ୍ରକାଶ କଲେ, ସାତ ସ୍ଥାନରେ ଏକ ସମୟରେ ପ୍ରକାଶିତ ହେଲେ। ଏଇଟାକୁ ରାଜାଙ୍କୁ ସେ ଦର୍ଶନ ଦେଖାଇଲେ, ସେଇଟା କୃପା କରିକିରି ପ୍ରତାପରୁଦ୍ରଦେବ ଦେଖିଲେ, ଆଉ କେତେଜଣ ଉନ୍ନତ ଭକ୍ତମାନେ ଦେଖିଲେ। ମହାପ୍ରଭୁ ଏକ ସମୟରେ ସାତଟା ହିଁ କୀର୍ତ୍ତନ କରୁଛନ୍ତି, ନୃତ୍ୟ କରୁଛନ୍ତି ମହାପ୍ରଭୁ। ଏସବୁ ଲୀଳା ବର୍ଣ୍ଣନା କରାଯିବ ଅନ୍ୟ ସ୍ଥାନରେ, ଆମେ ସଂକ୍ଷେପରେ କହୁଛେ। ପ୍ରତାପରୁଦ୍ରେ କୃପା କହିଲା ସେହି ସ୍ଥାନେ, ଗୌଡ଼ିଆ ଭକ୍ତି ଆଜ୍ଞା ଦେଲା ବିଦାୟ ଦିନେ। ତେଣୁ ଏଇଭଳି ଭାବରେ ନୃତ୍ୟ କରିକିରି ଯେତେବେଳେ ଭଗବାନ ବଡ଼କଣ୍ଠୀ ପାଖରେ ବିଶ୍ରାମ ନିଅନ୍ତି, ସେହି ସମୟରେ ବଡ଼କଣ୍ଠୀ ବା ସେ ଯେଉଁ ଆମର ରହିଛି ଯେଉଁ ଜଗନ୍ନାଥ ବଲ୍ଲଭ, ସେଠି ଯେତେବେଳେ ଉଦ୍ୟାନରେ ବିଶ୍ରାମ ନିଅନ୍ତି, ସେହି ସମୟରେ ରାଜା ପ୍ରତାପରୁଦ୍ର ବହୁତ ପ୍ରକାର ଅନୁରୋଧ କରିଥିଲେ ମହାପ୍ରଭୁଙ୍କ ସହିତ ମିଳା ଦର୍ଶନ କରିବା ପାଇଁ, କିନ୍ତୁ ତାଙ୍କୁ ଆଲାଉ କରାଯାଉନଥିଲା। ସର୍ବମ ଭଟ୍ଟାଚାର୍ଯ୍ୟ ଅନୁରୋଧ କଲେ, ରାୟରମାନଙ୍କୁ ଅନୁରୋଧ କଲେ, କିନ୍ତୁ ତଥାପି ସେ ଅନୁରୋଧ ଆଲାଉ କରୁନଥିଲେ। କହିଲେ ମୁଁ ରାଜାଙ୍କ ଦର୍ଶନ କରିବି, ଏଇଭଳି ଭାବରେ କହୁଥିଲେ। କିନ୍ତୁ ଏ ଗୋଟିଏ ଅବସର ମିଳିଲା, ଯେତେବେଳେ ମହାପ୍ରଭୁ ଯାଇକରି ବିଶ୍ରାମ ନେଇଛନ୍ତି, ରଥଯାତ୍ରା ସମୟ ରଥ ଟାଣିକିରି ବା ନୃତ୍ୟ କରିକିରି ବିଶ୍ରାମ ନେଇଛନ୍ତି, ସେହି ସମୟରେ ପ୍ରତାପରୁଦ୍ର ବୃନ୍ଦେବ ଗୋଟିଏ ଭକ୍ତ ବେଶରେ ଯାଇକରି ଭଗବାନଙ୍କୁ ପାଦ ସମ୍ମାନ କରୁଛନ୍ତି। ଏସବୁ ବେଳା ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତେଣୁ ପାଦ ସମ୍ମାନ କରୁଥିଲା ବେଳେ ଏଇ ଦଶମ ସନ୍ଧ୍ୟା 31 ଅଧ୍ୟାୟଟି ଗାନ କଲେ, ଏତେ ଆନନ୍ଦିତ ହେଇଗଲେ ତାଙ୍କୁ କୁଣ୍ଡେଇ ପକେଇଲି, ଆଲିଙ୍ଗନ କଲେ, କହିଲେ ଭୂରିଦା ଭୂରିଦା କହିକିରି ଆଲିଙ୍ଗନ କଲେ। ତାପରେ ମହାପ୍ରଭୁ ତାଙ୍କୁ କୃପା କରିଛନ୍ତି ରାଜାଙ୍କୁ। ଏସବୁ ଲୀଳା ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତେଣୁ ଏ କଥା କହିଛି, ପ୍ରତାପରୁଦ୍ରର କୃପା କହିଲ ସେଇ ସ୍ଥାନେ, ଗୌଡ଼ିଆ ଭକ୍ତେ ଆଜ୍ଞା ଦିଲ ବିଦାୟ ଦିନେ। ଏଇଭଳି ଭାବେ 4 ମାସ ରହିକିରି ଗୌଡ଼ିଆ ଭକ୍ତମାନେ ବିଦାୟ ନିଅନ୍ତି ମହାପ୍ରଭୁଙ୍କ ଠାରୁ। ଆମେ ଶୁଣୁଥିଲେ ତା ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ପ୍ରତ୍ୟବ୍ଦ ଆସିବେ ରଥଯାତ୍ରା ଦର୍ଶନେ, ଏଇ ଛେଲେ ଚାହିଁ ଭକ୍ତଗଣରେ ମିଳେନି। ତେଣୁ ଏଇଭଳି ଭାବରେ ଏଇଟା ସେଇ କଥା କି ଏଇଟା ଆଉ ତେଣୁ ଏଇଭଳି ଭାବରେ ଇଏ କ'ଣ କି କୃଷ୍ଣ କବିରାଜ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ଚରିତ୍ର ବର୍ଣ୍ଣନା କରୁଥିଲେ, ତାଙ୍କ ବୟସ ବହୁତ ଅଧିକ ହେଇଯାଇଥିଲା। ତେଣୁ ସେ ପ୍ରତି ସମୟରେ ଭାବୁଥିଲେ ମୋର ମୃତ୍ୟୁ ହୋଇଯିବ ଖୁବ୍ ଶୀଘ୍ର। ତେଣୁ ସେ ସବୁ ଲୀଳାକୁ ସୂତ୍ର ଆକାରରେ ବର୍ଣ୍ଣନା କରିଦେଇଛନ୍ତି, ତାହାପରେ ତାକୁ ବିସ୍ତାର କରିଛନ୍ତି। ଏଇଭଳି ଭାବରେ ଚୈତନ୍ୟ ଚରିତ୍ରାନ୍ତରେ ଗ୍ରନ୍ଥରେ ସବୁ କଥା ଲେଖା ହେଇଛି, ତେଣୁ ବିଭିନ୍ନ ସ୍ଥାନରେ ସବୁ ଲେଖା ହେଇଛି, ଭାବୁଛନ୍ତି ମୋର ମୃତ୍ୟୁ ହୋଇଯିବ କାଳେ, କିନ୍ତୁ ଭଗବାନଙ୍କ ଇଚ୍ଛା। ତେଣୁ ସେ କମ୍ପ୍ଲିଟ୍ ହେଲା ପରେ ଯାଇକି ସେ ଅପ୍ରକଟ ହେଲେ କୃଷ୍ଣ କବିରାଜ ଗୋସ୍ୱାମୀ। ତେଣୁ ଏଇଭଳି ଭାବରେ ସାର୍ବଭୌମ ଘରେ ପ୍ରଭୁର ଭିକ୍ଷା ପରିପାଟୀ ଷାଠୀର ମାତା କହେ ଯେ ଯାତେ ରାଣ୍ଡ ହଉ ଷାଠୀ, ଏସବୁ କଥା ଆମେ ଶୁଣିଥିଲେ। ତାପରେ ବର୍ଷା ଅନ୍ତରେ ଅଦ୍ୱୈତ ଆଦି ଭକ୍ତିର ଆଗମନ, ପ୍ରଭୁରେ ଦେଖିତେ ସଭେ କରିଲା ଗମନ, ଏଇଭଳି ଭାବେ ପ୍ରତିବର୍ଷ ଆସନ୍ତି ସେମାନେ ଅଯୋଧ୍ୟାରୁ ଭକ୍ତଗଣ ସବୁ ଆସିକରି ଆନନ୍ଦେ ସଭାରେ ଦିଆ ସଭାରେ ନିଆ ଦିଏନ ବାସସ୍ଥାନ ଶିବାନନ୍ଦ ସେନ କରେ ସଭାର ପାଳନ ତେଣୁ ତାଙ୍କୁ ସବୁ ରହିବା ପାଇଁ ବ୍ୟବସ୍ଥା କରାଗଲା ଏବଂ ଶିବାନନ୍ଦ ତାଙ୍କ ସବୁ ଧର୍ମ ଦର୍ଶନ କଲେ ସେହିଭଳି ଭାବରେ ଶିବାନନ୍ଦର ସଙ୍ଗେ ଆସିଲା କୁକୁର ଭାଗ୍ୟବାନ ପ୍ରଭୁର ଚରଣ ଦେଖି କହିଲେ ଅନ୍ତର୍ଦ୍ଧା ମହାପ୍ରଭୁ କୁକୁରକୁ ମଧ୍ୟ କୃପା କରିଛନ୍ତି କରୁଣା ମାନେ ମହାବଧାନ୍ୟ ଅବତାର ସେ ଯେଉଁ ବର୍ଣ୍ଣନା କରାଯାଇଛି ଯେତେବେଳେ ଆସୁଥିଲେ ଶିବାନନ୍ଦ ସାଙ୍ଗରେ କୁକୁରଟି ଆସୁଥିଲା ଆପଣ ଜାଣିଥିବେ ମହାଭାରତରେ ବର୍ଣ୍ଣନା କରାଯାଇଛି ଯୁଧିଷ୍ଠିର ମହାରାଜ ଯେତେବେଳେ ସେ ଅପ୍ରକଟ ହେଉଥିଲେ ସେ ସମୟରେ ତାଙ୍କ ସାଙ୍ଗରେ ସବୁ ପାଞ୍ଚ ଭାଇ ଥିଲେ ଦ୍ରୌପଦୀ ଇତ୍ୟାଦି ଏମାନେ ସବୁ ଖସି ପଡ଼ିଗଲେ ରହିଗଲେ ଏକୁଟିଆ ରହିଲେ ଯୁଧିଷ୍ଠିର ମହାରାଜ କିନ୍ତୁ ତାଙ୍କ ସାଙ୍ଗରେ ଗୋଟେ କୁକୁର ଆସୁଥିଲା ଗୁରୁ ଯେତେବେଳେ ସ୍ୱର୍ଗକୁ ଯିବା ପାଇଁ ହେଲା ମନାଙ୍କର କହିଲେ କୁକୁର ଆଲାଉ ନାହିଁ ଡଗ୍ସ ନଟ୍ ଆଲାଉଡ୍ କିନ୍ତୁ ଯୁଧିଷ୍ଠିର ମହାରାଜ କହିଲେ କୁକୁର ଯଦି ଆଲାଉ ହେବନି ତାହେଲେ ମୁଁ ମଧ୍ୟ ଯିବି ନାହିଁ ତେଣୁ କୁକୁରଙ୍କୁ ଆଲାଉ କରାଗଲା କୁକୁର ହେଉଛନ୍ତି କିଏ ନୁହଁ ତାଙ୍କର ପିତା ଧର୍ମରାଜ ଧର୍ମରାଜ ପରୀକ୍ଷା ନେଉଥିଲେ ଅନ୍ତିମ ସମୟ ମଧ୍ୟ ପରୀକ୍ଷା ତେଣୁ ଏଇ ରହିଛନ୍ତି ଶିବାନନ୍ଦଙ୍କ ସାଙ୍ଗରେ କିନ୍ତୁ ସେ କୁକୁର ଜଣେ ଆସୁଥିଲେ ସେହି ସମୟରେ ନୁହଁ ଟ୍ରେନ୍ରେ ପ୍ଲେନ୍ରେ ପଳେଇ ଆସିଲେ ତା ନୁହଁ ଚାଲି ଚାଲିକି ଆସିବେ କୀର୍ତ୍ତନ କରିକି ଆସୁଥିଲେ ନଦୀରେ ବ୍ରିଜ୍ ନଥିଲା ଡଙ୍ଗାରେ ପାର ହେଉଥିଲେ ତେଣୁ ଏ ସେ ଯେଉଁ ଇଏ ରହିଛନ୍ତି ନାବିକ ସେ ମନା କଲା କୁକୁର ନେବା ପାଇଁ ଏଇଭଳି ଭାବରେ ଶିବାନନ୍ଦ ସେନ ତାପରେ ତା ପାଇଁ ଅଧିକ ପଇସା ଦେଲେ ଯାତ୍ରୀମାନଙ୍କୁ ଯେତିକି ପଇସା ତାଙ୍କୁ ଅଧିକ ପଇସା ଦେଇ କୁକୁରକୁ ଆଣିଲେ ଏଇଭଳି ଭାବରେ ଶିବାନନ୍ଦ ଟିକେ ଡେରି ହେଇଗଲା ଏଇଭଳି ଭାବରେ ସେଥିପାଇଁ ନିତ୍ୟାନନ୍ଦ ବାବୁ ବହୁତ କ୍ରୋଧ ପ୍ରକାଶ କଲେ କହିଲେ ସେ ଶିବାନନ୍ଦ ବାବୁ ତାର ପୁଅ ମରିଯାଉ ଏଭଳି ଭାବରେ କ୍ରୋଧ ପ୍ରକାଶ କରି କହିଲେ ଶିବାନନ୍ଦ ସେନଙ୍କ ପତ୍ନୀ ଯେତେବେଳେ ଶୁଣିଲେ ସେ କ୍ରନ୍ଦନ କରିବା ପାଇଁ ଲାଗିଲେ ତେଣୁ ଶିବାନନ୍ଦ ପ୍ରଭୁ ଯାଇକିରି ମହାପ୍ରଭୁ ସାହେବ କ୍ଷମା ପ୍ରାର୍ଥନା କଲେ ସେ କଥା ରହିଛି ଶିବାନନ୍ଦ ସେ ଜାଣନ୍ତି ମହାପ୍ରଭୁଙ୍କ ଲୀଳା ଏସବୁ ତେଣୁ ଏଇଭଳି ଭାବରେ ସେ କୁକୁର ଦାୟିତ୍ୱ ନେଉଥିଲେ କିନ୍ତୁ ଗୋଟେ ଥର ଦେଖିଲେ ସେ କୁକୁର ଆଉ ନାହିଁ ତେଣୁ ସବୁ ଲୋକ ପଠାଇଲେ ସବୁ କଲେ ବହୁତ ବ୍ୟସ୍ତ ହେଇକରି ଏଇଭଳି ଭାବରେ ମନ୍ଦିର ଫେରୁ ଆସୁଛନ୍ତି ମନ୍ଦିର ପୁରୀକୁ ଆସିଲେ ଜଗନ୍ନାଥ କ୍ଷେତ୍ରରେ ପହଞ୍ଚିଲେ ସେଠି ପହଞ୍ଚିକି ଦେଖିଲେ ମହାପ୍ରଭୁ ସେଠି ରହିଛନ୍ତି ମହାପ୍ରଭୁ ସାମ୍ନାରେ ସେ କୁକୁର ଜଣେ ବସିଛି ମହାପ୍ରଭୁ ପଇଡ଼ ପିଇକିରି ସେ ଛେଲାକୁ ପକାଇ ଦେଉଛନ୍ତି କୁକୁର ସାମ୍ନାରେ ସେ କୁକୁର ସେଇଟାକୁ ଖାଉଛି ଏଇଭଳି ଭାବେ ଶିବାନନ୍ଦ ଯଦି ଦେଖିଲେ ତାଙ୍କୁ ପ୍ରଣାମ କଲେ ସେ କୁକୁରକୁ ପ୍ରଣାମ କଲେ ତା ପରଦିନ ଦେଖିଲା ବେଳକୁ ଆଉ ସେ କୁକୁର ନାହିଁ ତା ପରଦିନ ପ୍ରକୃତରେ ସେ ବୈକୁଣ୍ଠ ଧାମ କଲେ ମହାପ୍ରଭୁଙ୍କର ଏଭଳି କୃପା ଏସବୁ ଅନ୍ୟ ସ୍ଥାନରେ ସେ ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ ଶିବାନନ୍ଦ ସେନ କୁକୁର ଭାଗ୍ୟବାନ ପ୍ରଭୁର ଚରଣ ଦେଖି କହିଲେ ଅନ୍ତର୍ଧ୍ୟାନ ଭଗବତ ଧାମକୁ ଗଲେ କୁକୁର ମଧ୍ୟ ଚାଲିଗଲେ ଭଗବତ ଧାମକୁ ପଥେ ସାର୍ବଭୌମ ସହ ସଭାର ମିଳନ ସାର୍ବଭୌମ ଭଟ୍ଟାଚାର୍ଯ୍ୟରେ କାଶୀତ ଗମନ ତେଣୁ ପଥରେ ସାର୍ବଭୌମଙ୍କ ସହିତ ମଧ୍ୟ ଦେଖା ହେଇଥିଲା ସେ କାଶୀ ଯାଉଥିଲେ ପ୍ରଭୁରେ ମିଳିଲା ସର୍ବ ବୈଷ୍ଣବ ଆସିଆ ଜଳ କ୍ରୀଡ଼ା କହିଲେ ପ୍ରଭୁରେ ପ୍ରଭୁ ସଭାରେ ରହିବା ନରେନ୍ଦ୍ରରେ କ୍ରୀଡ଼ା କଲେ ସବୁ ଜଗନ୍ନାଥ କ୍ରୀଡ଼ା କରନ୍ତି ସେଇଭଳି ଭାବରେ ଏ ଗୋଟେ ଗୀତ ଅଛି ଏବଂ ଅନ୍ୟ ସ୍ଥାନରେ ମଧ୍ୟ ବର୍ଣ୍ଣନା କରାଯାଇଛି ମହାପ୍ରଭୁ ତାଙ୍କର ପାର୍ଶ୍ୱମାନଙ୍କ ସହିତ ଗୋଡ଼ିଆମାନଙ୍କ ସହିତ ନରେନ୍ଦ୍ରରେ ଜଳକ୍ରୀ କରୁଥିଲେ ଯେଉଁଭଳି ଭାବରେ ଭଗବାନ ଯମୁନା ନଦୀରେ ଯମୁନାରେ ଜଳକ୍ରୀଡ଼ା କରୁଥିଲେ ରାସଲୀଳାରେ ସ୍ଥଳ କ୍ରୀଡ଼ା ଜଳ କ୍ରୀଡ଼ା ବନ କ୍ରୀଡ଼ା ଇତ୍ୟାଦି ବିଭିନ୍ନ ପ୍ରକାର କ୍ରୀଡ଼ା କରୁଥିଲେ ସେହିଭଳି ଭାବରେ ମହାପ୍ରଭୁ ମଧ୍ୟ ତାଙ୍କ ପାର୍ଶ୍ୱଦମାନଙ୍କ ସହିତ ନରେନ୍ଦ୍ରରେ ଜଳକ୍ରୀ କରୁଥିଲେ ପ୍ରତିବର୍ଷ ଗୁଣ୍ଡିଚା ମାର୍ଜନ ସଭାଲୟା କହିଲ ଗୁଣ୍ଡିଚା ଗୃହ ସମାର୍ଜନ ରଥଯାତ୍ରା ଦର୍ଶନ ପ୍ରଭୁର ନର୍ତ୍ତନ ଉପବନେ କହିଲ ପ୍ରଭୁ ବିବିଧ ବିଳାସ ପ୍ରଭୁର ଅଭିଷେକ କହିଲ ବିପ୍ର କୃଷ୍ଣଦାସ କୃଷ୍ଣଦାସ ଜଣେ ରହିଛନ୍ତି ବିପ୍ର ମହାପ୍ରଭୁଙ୍କର ଅଭିଷେକ କଲେ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଏ ଗୁଣ୍ଡିଚା ତେ ନୃତ୍ୟ ଅନ୍ତେ କହିଲ ଜଳ କେଳି ଫେରା ପଞ୍ଚମୀ ତ ଦେଖିଲ ଲକ୍ଷ୍ମୀଦେବୀର କେଳି ଗୁଣ୍ଡିଚାରେ ଯେତେବେଳେ ମାର୍ଜନ କରୁଥିଲେ ସେହି ସମୟରେ ସେ ଯେଉଁ ରହିଛି ଇନ୍ଦ୍ରଧୁମ୍ନ ପୁଷ୍କରିଣୀ ରହିଛି ସେଠି ସିଏ ମଧ୍ୟ ଜଳ କ୍ରୀଡ଼ା କରୁଥିଲେ ଏବଂ ପଞ୍ଚମୀ ଦିବସରେ ହେରା ପଞ୍ଚମୀ ହେରା ପଞ୍ଚମୀରେ ଯେଉଁ ଲକ୍ଷ୍ମୀଦେବୀ ଆସନ୍ତି ସେ ଲୀଳାଟିକୁ ବର୍ଣ୍ଣନା କରାଯାଇଛି କେମିତି ଲକ୍ଷ୍ମୀଦେବୀ ଆସିକରି କ୍ରୋଧ ପ୍ରକାଶ କରନ୍ତି ସେ ରଥକୁ ଭାଙ୍ଗି ଦିଅନ୍ତି ଏସବୁ ଲୀଳା ସବୁ ରହିଛି
ଏସବୁ ଗୋଟେ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଏଇ ଚତୁର୍ଥ ଚତୁର୍ଥ ମଧ୍ୟ ଅନ୍ୟ ସ୍ଥାନରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏବଂ ସେହି ସମୟରେ ସୁବାସ ପଣ୍ଡିତ ସେ କହିବେ ଇଏ କ'ଣ ଯେଉଁ ରହିଛନ୍ତି ମଥୁରାରେ ସବୁ ବହୁତ ମଥୁରା ଦ୍ୱାରକାରେ ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି, ବୃନ୍ଦାବନରେ କ'ଣ ଅଛି, ଏଇଭଳି ଭାବରେ ତାଙ୍କ ଆଲୋଚନା ଚାଲିବ। ମଥୁରା ଶ୍ରେଷ୍ଠ ବା ଦ୍ୱାରକା ଶ୍ରେଷ୍ଠ ନା ବୃନ୍ଦାବନ ଶ୍ରେଷ୍ଠ, ତେଣୁ ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି। ବୃନ୍ଦାବନ ହେଉଛି ମାଧୁର୍ଯ୍ୟ, ଜଗନ୍ନାଥ ମନ୍ଦିର ହେଉଛି ଏଇ ସବୁ ଐଶ୍ୱର୍ଯ୍ୟ ସେଠି ରହିଛି। ଭଗବାନଙ୍କର ଗୁଣ୍ଡିଚାକୁ ଆସନ୍ତି ଏ ମାଧୁର୍ଯ୍ୟ ଲୀଳା, ଭଗବାନଙ୍କର ଗୁଣ୍ଡିଚା ଲୀଳାଟି ହେଉଛି ମାଧୁର୍ଯ୍ୟ ଲୀଳା, ଭଗବାନ ଐଶ୍ୱର୍ଯ୍ୟରୁ ମାଧୁର୍ଯ୍ୟକୁ ଆସନ୍ତି, ଏସବୁ କଥା ସବୁ ରହିଛି। କୃଷ୍ଣ ଜନ୍ମଯାତ୍ରା ଯେ ପ୍ରଭୁ ଗୋପବେଶ ହେଲା ଯଦି ବାହାର ବହି ତେବେ ରଘୁଡ଼ ଫେରାଇଲା, ଆମେ ଏଇଟା ଆଲୋଚନା କରିଥିଲେ। ଗୌଡ଼ରେ ଭକ୍ତଗଣେ ତେବେ କରିଡ଼ ବିଦାୟ ସଙ୍ଗରେ ଭକ୍ତ ଲୟା କରେ କୀର୍ତ୍ତନ ସଦା, ତେଣୁ ଗୌଡ଼ ଭକ୍ତମାନ ବିଦା କଲା ପରେ ଚାରି ମାସ ପରେ ତେଣୁ ସେଇଭଳି ଭାବରେ କୀର୍ତ୍ତନରେ ସମୟ ସେସବୁ କାଟୁଥିଲେ। ବୃନ୍ଦାବନ ଯାଇତେ କହିଲେ ଗୌଡ଼ରେ ଗମନ, ପ୍ରତାପ ରୁଦ୍ର କହିଲେ କହିଲେ ପଥେ ବିବିଧ ସେବନ, ତେଣୁ ବୃନ୍ଦାବନ ଯିବା ପାଇଁ ବାହାରିଲେ। ଦକ୍ଷିଣ ଗମନ ହେଇଗଲା, ବର୍ତ୍ତମାନ ଉତ୍ତର ଦେଶକୁ ଯିବେ, ଉତ୍ତର ସମସ୍ତଙ୍କୁ ଉଦ୍ଧାର କରିବେ, ଉତ୍ତର ଦେଶକୁ ଯିବେ। ତେଣୁ ବୃନ୍ଦାବନ ଯାଇତେ ଗୌଡ଼ ଦେଇକରି ଗଲେ, ମାନେ ନବଦ୍ୱୀପ ଦେଇକରି ଗଲେ, ବାଟରେ ପ୍ରତାପ ରୁଦ୍ର ତାଙ୍କୁ ବହୁତ ପ୍ରକାର ସେବା କରିଥିଲେ ସବୁ। ପୁରୀ ଗୋସାଇଁ ସଙ୍ଗେ ବସ୍ତ୍ର ପ୍ରଦାନ ପ୍ରସଙ୍ଗ ରାମାନନ୍ଦ ରାୟ ଆସିଲା ଭଦ୍ରକ ପର୍ଯ୍ୟନ୍ତ, ଏ ଗୋଟେ ଲୀଳାସବୁ ରହିଛି। ଆସି ବିଦ୍ୟାବାଚସ୍ପତିରେ ବୃହତ ରହିଲା ପ୍ରଭୁରେ ଦେଖିଛେ ଲୋକ ସଙ୍ଗଠ ହେଲା, ବିଦ୍ୟାବାଚସ୍ପତି ହେଉଛନ୍ତି ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ଭାଇ, ତେଣୁ ତାଙ୍କ ଗୃହରେ ରହିଲେ ମହାପ୍ରଭୁ ରହିଲେ, ଯେତେବେଳେ ସବୁ ଲୋକମାନେ ଆସି ଗଦା ହେଇଗଲେ ଗୁଣ୍ଡ ହେଇଗଲେ ସଙ୍ଗଠ ହେଇଗଲା। ପଞ୍ଚଦିନ ଦେଖେ ଲୋକ ନାହିଁ କି ବିଶ୍ରାମ, ଲୋକ ଭୟ ରାତିରେ ପ୍ରଭୁ ଆସିଲା କୁରିଆ ଗ୍ରାମ। ପାଞ୍ଚ ଦିନ ସେଠି ରହିଲେ ସବୁ ଲୋକ ଭିଡ଼ ଲାଗିଲା, ସକାଳଠୁ ଆରମ୍ଭ ଯେମିତି ଜଗନ୍ନାଥ ମନ୍ଦିରରେ ଭିଡ଼ ଲାଗିଛି ସେଇଭଳି ଭାବେ ଭିଡ଼ ଲାଗିଥିଲା, ତେଣୁ ଲୋକ ଭୟରେ ମହାପ୍ରଭୁ ପଳିଗଲେ କୁରିଆ ଗ୍ରାମକୁ ଗଲେ। ଚୈତନ୍ୟ ଭାଗବତ ବିବରଣୀ ସହ ଗୋଚନଦାସ ଠାକୁରଙ୍କର ବର୍ଣ୍ଣନା ବିଚାର କଲେ ସ୍ପଷ୍ଟ ଜଣାଯାଏ ଆଧୁନିକ ନବଦ୍ୱୀପ ପୂର୍ବେ କୁଲିଆ ଗ୍ରାମ ରୂପେ ପରିଚିତ ଥିଲା, ବର୍ତ୍ତମାନ ଯେଉଁ ନବଦ୍ୱୀପ ରହିଛି ସେଇଟା ହେଉଛି କୁଲିଆ। କୁଲିଆ ଗ୍ରାମର ଅବସ୍ଥାନ କାଳରେ ସେ ଚୈତନ୍ୟ ମହାପ୍ରଭୁ ଦେବାନନ୍ଦ ପଣ୍ଡିତଙ୍କୁ କୃପା କରିଥିଲେ ଏବଂ ତାଙ୍କ ପାଦ ପଦ୍ମରେ ପୂର୍ବରୁ ଅପରାଧ କରିଥିବା ଗୋପାଳ ଚାପାଳ ଏବଂ ଅନ୍ୟ ଅନେକଙ୍କୁ ଉଦ୍ଧାର କରିଥିଲେ। ଦେବାନନ୍ଦ ପଣ୍ଡିତ ଗୋଟେ ଦେବାନନ୍ଦ ପଣ୍ଡିତ ବହୁତ ସୁନ୍ଦର ଭାଗବତ କହନ୍ତି ଏବଂ ସେହି ସମୟରେ ଶ୍ରୀବାସ ପଣ୍ଡିତ ଯାଇକି ସେଠି ଶୁଣୁଥିଲେ ଭାଗବତ। ଶ୍ରୀବାସ ପଣ୍ଡିତ ଯେତେବେଳେ ଶୁଣୁଥିଲେ ଏ ନାରଦଙ୍କ ଅବତାର ଶ୍ରୀବାସ ପଣ୍ଡିତ ଏ ମହାପ୍ରଭୁ ଯେତେବେଳେ ସାତ ପ୍ରହରୀ ଭାବ ତାଙ୍କର ହେଇଥିଲା ସେହି ସମୟରେ ଏ କଥାଟି କହିଛନ୍ତି। ଶ୍ରୀବାସ ପଣ୍ଡିତଙ୍କର ତାଙ୍କର ମୃତ୍ୟୁ ଯୋଗ ଆସିଯାଇଥିଲା, ସେ ମୃତ୍ୟୁବରଣ କରିଥାନ୍ତେ, ତେଣୁ ସେ ଯେତେବେଳେ ଭାଗବତ ଶ୍ରବଣ କରୁଥିଲେ ସେହି ସମୟରେ ସେହି ସମୟଟା ଆସି ପହଞ୍ଚିଗଲା, କିନ୍ତୁ ଭଗବାନ ତାଙ୍କୁ ପୁଣି ଜୀବନଦାନ ଦେଲେ। ଜୀବନଦାନ ଦେଲେ ଯେତେବେଳେ ସେ ଭାଗବତ ଶୁଣୁଥିଲେ ସେତେବେଳେ ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଏ ଗୋଟେ ଦେଖିକରି ସେ ଭାଗବତ ଯେଉଁମାନେ ଶ୍ରବଣ କରୁଥିଲେ ଦେବାନନ୍ଦ ପଣ୍ଡିତଙ୍କର ଯେଉଁମାନେ ସେବକମାନେ ସବୁ ଥିଲେ ତାଙ୍କୁ ବିଦାୟ କରିଦେଲେ, ବାହାରକୁ ନେଇକି ବିଦାୟ କରିଦେଲେ, ଏଇଟା ଗୋଟେ ଅପରାଧ ହୋଇଗଲା। ତେଣୁ ମହାପ୍ରଭୁ ସେଥିପାଇଁ ଦେବାନନ୍ଦ ପଣ୍ଡିତଙ୍କୁ ତାଙ୍କୁ ମାନେ ଦେବାନନ୍ଦ ପଣ୍ଡିତ ତାଙ୍କୁ ମହାପ୍ରଭୁ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ, ଦେବାନନ୍ଦ ପଣ୍ଡିତ ତାଙ୍କୁ କୃପା କରିଥିଲେ, ଏକଥା ସବୁ ରହିଛି। ଏବଂ ଏ ଯେଉଁ ଶ୍ରୀବାସ ପଣ୍ଡିତଙ୍କ ଗୃହରେ ଯେତେବେଳେ ମହାପ୍ରଭୁ ଗୟାରୁ ଫେରିକରି ଯେତେବେଳେ କ'ଣ ଯେଉଁ ଦୀକ୍ଷା ଗ୍ରହଣ କଲେ ଯେଉଁ ଈଶ୍ୱରପୁରଙ୍କ ଠାରୁ, ତାହାପରେ ସେ ପ୍ରତିଦିନ ରାତିରେ ତାଙ୍କର ଗୃହରେ କବାଟ ବନ୍ଦ କରିକି କୀର୍ତ୍ତନ କରୁଥିଲେ, ଅନ୍ୟମାନଙ୍କୁ ଆଲାଉ କରାଯାଉନଥିଲା। ତେଣୁ ଗୋପାଳ ଚାପାଳ ବୋଲି ଜାଣିଥିଲେ ସେ ସେଠିକାର ପଡ଼ୋଶୀ ଜଣେ, ସେ ଚାହୁଁଥିଲେ ଦେଖିବା ପାଇଁ କିନ୍ତୁ ତାଙ୍କୁ ଆଲାଉ କରାଯାଉନି, ତେଣୁ ସେ କ୍ରୋଧ ପ୍ରକାଶ କରି କ'ଣ କଲେ ନା ଯେଉଁ ଦେବୀଙ୍କର ପୂଜା ସାମାନ ସବୁ ଯେଉଁ ରହିଛି ସେହିସବୁ ରଖିକରି ତାଙ୍କର ଶ୍ରୀବାସ ପଣ୍ଡିତଙ୍କ ଘର ସାମ୍ନାରେ ସବୁ ରଖିଥିଲେ, ତାହା ଲୋକମାନେ ଦେଖିବେ ଏ ଶ୍ରୀବାସ ପଣ୍ଡିତ ଏ ବୈଷ୍ଣବ ବୋଲି କହୁଛି କିନ୍ତୁ ଦେଖିଲା ପ୍ରକୃତି ଦେବୀ ପୂଜା କରୁଛି, ଏଇଥିପାଇଁ ସେସବୁ କରିଥିଲେ, ଏ ଅପରାଧ ହୋଇଗଲା। ତେଣୁ ତାଙ୍କର ଶରୀରରେ କୁଷ୍ଠ ରୋଗ ହୋଇଗଲା, ଶରୀରରେ କୁଷ୍ଠ ରୋଗ ହୋଇଗଲା। ଆଉ ମହାପ୍ରଭୁ ଯେତେବେଳେ ଆସିଲେ ସେହି ସମୟରେ ଇଏ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ।
କ'ଣ ଗୋପାଳ ବିପ୍ରର କ୍ଷମା ହେଲା ଶ୍ରୀ ଶ୍ରୀବାସ ଅପରାଧ। ତେଣୁ ମହାପ୍ରଭୁ କହିଲେ ତୁମେ ବହୁତ ଅପରାଧ କରିଛ, ତୁମକୁ କ୍ଷମା ଦେବି ନାହିଁ। ଏସବୁ ମହାପ୍ରଭୁଙ୍କର ସବୁ ରିଲେଟିଭ୍ ହେବେ, ସବୁ ପାଖାପାଖି କ'ଣ କିଏ ଭାଇ ଭଉଣୀ ସବୁ ହିସାବରେ ସବୁ ହେବେ ସବୁ। ତ ସେ ଗୋଟେ କ'ଣ ରିଲେସନ୍ ହେବ ସେ କହିଲେ, ସମସ୍ତେ ଭଣଜାନା କ'ଣ ଏମିତି ହେବ ସବୁ ସେ ନା ତୁମେ ମୁଁ ତୁମକୁ ଅପରାଧ ତୁମକୁ କ୍ଷମା କରିପାରିବି ନାହିଁ। ତେଣୁ ଶ୍ରୀବାସ ପଣ୍ଡିତ ତୁମ ପାଖରେ ଅପରାଧ କରିଛ, ତାଙ୍କୁ କ୍ଷମା ପ୍ରାର୍ଥନା କର। ତେଣୁ ସେ ଯାଇ ତାଙ୍କୁ କ୍ଷମା ପ୍ରାର୍ଥନା କରିବାରୁ ସେ କ୍ଷମା ତାଙ୍କର କୁଷ୍ଠରୋଗ ଭଲ ହେଲା। ତେଣୁ ପାଷଣ୍ଡି ନିନ୍ଦକ ଆସି ପଡ଼ିଲା ଚରଣେ ଅପରାଧ କ୍ଷମିତାରେ ଦିଲ କୃଷ୍ଣ ପ୍ରେମୀ। ତେଣୁ ମହାପ୍ରଭୁ ତାଙ୍କୁ କୃଷ୍ଣ ପ୍ରେମ ପ୍ରଦାନ କଲେ। ବୃନ୍ଦାବନ ଯାବେନ ପ୍ରଭୁ ଶୁଣି ନୃସିଂହାନନ୍ଦ, ପଥ ସାଜାଇଲେ ମାନେ ପାୟା ଆନନ୍ଦ। ନୃସିଂହାନନ୍ଦ ବ୍ରହ୍ମଚାରୀ ଜଣେ ଅଛନ୍ତି, ସିଏ ଜାଣିଲେ ଯେତେବେଳେ ମହାପ୍ରଭୁ ଆସୁଛନ୍ତି ଯିବେ ବୃନ୍ଦାବନକୁ, ତେଣୁ ସିଏ ମନରେ ଗୋଟେ ସୁନ୍ଦର ଭାବରେ ମହାପ୍ରଭୁଙ୍କର ଇଏ କରିବା ପାଇଁ ସ୍ୱାଗତ କରିବା ପାଇଁ ସୁନ୍ଦର ପଥ ନିର୍ମାଣ କଲେ, ପଥ ନିର୍ମାଣ କଲେ। କୁଲିଆନଗର ହେଇତେ ପଥ ରତ୍ନେ ବାନ୍ଧାଇଲ, ରତ୍ନର ପଥ ତିଆରି କଲେ ରତ୍ନରେ। ନିବୃତ ପୁଷ୍ପ ସଜ୍ଜା ଉପରେ ପାଡ଼ିଲ, ନିବୃତ ଯେଉଁ ବୃତ କାଢ଼ି ଦେଇକରି ପୁଷ୍ପକୁ ପକେଇକି ପୁଷ୍ପ ଯେଉଁ ପତ୍ର ସବୁ ରହିଛି ସେସବୁ ପୁଷ୍ପର ଫଡ଼ି ସବୁ ବା ଯେଉଁ ରହିଛି ସେସବୁକୁ ପକେଇକିରି ସଜ୍ଜା କରିଦେଲେ। ପୁଷ୍ପ ସଜ୍ଜାରେ ଭଗବାନ ଯିବେ, ମନର୍ମାଣ ସବୁ କରୁଛନ୍ତି। ପଥେ ଦୁଇ ଟିକେ ପୁଷ୍ପ ବକୁଳର ଶ୍ରେଣୀ, ଆଉ ଯେଉଁ ପଥ ତିଆରି କଲେ ଦୁଇପଟେ ବକୁଳ ପୁଷ୍ପ ସବୁ ଗଛ ସବୁ ଲଗେଇଦେଲେ, ବକୁଳ ସବୁ ହେଇଗଲା। ମଧ୍ୟ ମଧ୍ୟ ଦୁଇ ପାଶ ଦିବ୍ୟ ପୁଷ୍କରଣୀ, ବିଭିନ୍ନ ସ୍ଥାନରେ ଦୁଇପଟେ ପୁଷ୍କରଣୀ ସବୁ ହେଇଗଲା, ମନେ ମନେ ସବୁ କରୁଛନ୍ତି। ରତ୍ନ ବାନ୍ଧା ଘାଟ ତାହା ତାହେ ପ୍ରଫୁଲ୍ଲ କମଳ, ନାନା ପକ୍ଷୀ କୋଳାହଳ ସୁଧା ସମ ଜଳ। ସେ ଯେଉଁ ପୁଷ୍କରଣୀ କଲେ ସେ ପୁଷ୍କରଣୀରେ ଘାଟ ସବୁ ହେଇଛି ରତ୍ନରେ ତିଆରି ହେଇଛି, ରତ୍ନ ବାନ୍ଧା ଘାଟ ଏବଂ ସେସବୁ ପୁଷ୍କରଣୀରେ ସୁନ୍ଦର କମଳ ସବୁ ପ୍ରସ୍ଫୁଟିତ ହେଇଛି ଏବଂ ସେ ପୁଷ୍କରଣୀରେ ବହୁତ ପକ୍ଷୀ କୋଳାହଳ କରୁଛନ୍ତି ଏବଂ ଜଳଟା ହେଉଛି ଅମୃତ ଭଳି ସୁଧାସମ ଜଳ। ଶୀତଳ ସମୀର ବହେ ନାନା ଗନ୍ଧ ଲୟା, କାହ୍ନାଇରୁ ନାଟାଶାଳ ପର୍ଯ୍ୟନ୍ତ ଲଇଲେ ବାନ୍ଧିଆ। ତେଣୁ ବହୁତ ସୁନ୍ଦର ପବନ ବହୁଛି ଧୀର ସମୀରେ ଯମୁନା ତୀରେ ଭଳି, ସେଇଭଳି ଭାବରେ ଧୀର ସମୀର ଆସି ଏଇଭଳି ଭାବରେ କରିକିରି ନେଇକିରି ତିଆରି କରୁଛନ୍ତି ବୃନ୍ଦାବନ ପର୍ଯ୍ୟନ୍ତ କରିବେ, ମହାପ୍ରଭୁ ଯିଏ ବୃନ୍ଦାବନ। ତେଣୁ ଇଏ କୁଲିଆ ଗ୍ରାମରେ ବର୍ତ୍ତମାନ ଯେଉଁ ନବଦୀପ ରହିଛି ସେଇଠୁ ଆରମ୍ଭ କରିକିରି ସେ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି ବୃନ୍ଦାବନ ପର୍ଯ୍ୟନ୍ତ ରାସ୍ତା ତିଆରି କରୁଛନ୍ତି, ରାସ୍ତା ମନେ ମନେ ତିଆରି କରୁଛନ୍ତି। କିନ୍ତୁ କାହ୍ନାଇର ନାଟଶାଳା ପର୍ଯ୍ୟନ୍ତ ଲଇଲା ବାନ୍ଧିଆ, ପ୍ରଭୁ ଏବେ ତ ଯାଇଥିଲେ ବୋଧେ କାହ୍ନାଇର ନାଟଶାଳା, ଆମର ଆମେ ପ୍ରଭୁ ବହୁତ ସେ କଥା ଯେତେବେଳେ ଯାଉଥିଲେ ଦର୍ଶନ କରିପାରିନଥିଲେ, ଏଥର ଯାଇଥିଲେ କରିଥିବି କ'ଣ ବୋଧେ ସଞ୍ଜୟ ପ୍ରଭୁ କହିବେ, ସେଇଟା ଯାଇଥିଲେ ସେ କାହ୍ନାଇର ନାଟଶାଳା ପର୍ଯ୍ୟନ୍ତ ସେମାନେ ଗଲେ, ମାନେ ତିଆରି କଲେ ସେଇ ଯାଏ ଗଲା, ଆଉ ତିଆରି ହେଇପାରିଲା ନାହିଁ, ମନରେ ବୋଧେ କରିପାରିଲେ ନାହିଁ। ଆଗେ ମନ ନାହିଁ ଚଳେ ନା ପାରେ ବାନ୍ଧିତେ, ପଥ ବାନ୍ଧା ନା ଯାହା ନୃସିଂହ ହେଲା ବିସ୍ମିତେ, ନୃସିଂହ ବଂଶାରୀ ମଧ୍ୟ ସେ ବିସ୍ମିତ ହେଇଗଲେ, କ'ଣ ପାଇଁ ତିଆରି ହେଇପାରୁନାହିଁ, ମନେ ମନେ କରିପାରୁନାହାନ୍ତି, ମନରେ କରିବା କ'ଣ ଅସୁବିଧା ଅଛି, କରିପାରିଲେ ନାହିଁ, ଶୁଦ୍ଧ ଭକ୍ତ ନା। ତେଣୁ ନିଶ୍ଚୟ କରିବା କହି ଶୁଣ ଭକ୍ତଗଣ, ଆଗେ ମନ ନାହିଁ ଚଳେ ନା ପାରେ ବାନ୍ଧିତେ, ପଥ ବାନ୍ଧା ନା ଯାହା ନୃସିଂହ ହେଲା ବିସ୍ମିତେ, ନିଶ୍ଚୟ କରିବା କହି ଶୁଣ ଭକ୍ତଗଣ, ଏବାର ନା ଯାହାବେନ ପ୍ରଭୁ ଶ୍ରୀ ବୃନ୍ଦାବନ। ତେଣୁ ନୃସିଂହାନନ୍ଦ ଆଗୁଆ କହିଦେଲେ ଏତିକ ପ୍ରଭୁ ଯାଇପାରିବେ ନାହିଁ ବୃନ୍ଦାବନ, ନା କାହିଁକି ନା ଏଇଠି ତ ରହିଗଲା ତା ରହିଗଲା, ତେଣୁ ପ୍ରକୃତରେ ସେଇଆ ହିଁ ହେଲା। କାହ୍ନାଇର ନାଟଶାଳା ହେଇତେ ଆସିବ ଫେରିଆ, ଜାଣିବେ ପଶ୍ଚାତ କହିଲୁ ନିଶ୍ଚୟ କରିବା, ପଛରେ ତୁମେ ଜାଣିବ, ଏଇଟା ଆଗୁଆ କହିଦେଉଛି ଏହା ହେବ। ତେଣୁ ଗୋସାଇଁ କୁଲିଆ ହେଇତେ ଚରିଲା ବୃନ୍ଦାବନ, ସଙ୍ଗେ ସହ ସେ ଏକ ଲୋକ ଯତ ଭକ୍ତଗଣ। ତେଣୁ କୁଲିଆ ଦେଇକରି କୁଲିଆ ହେଇତେ ଯେଉଁ ଚାଲିଲେ ବୃନ୍ଦାବନ ଗଲେ, ସେହି ସମୟରେ ସେଠି କ'ଣ ହେଇଛି, ହଜାର ହଜାର ଲୋକ ଆସି ପହଞ୍ଚିଗଲେ ମହାପ୍ରଭୁଙ୍କ ସାଙ୍ଗରେ ଯିବା ପାଇଁ ବୃନ୍ଦାବନ, ହଜାର ହଜାର ଲୋକ ଆସି ପହଞ୍ଚିଗଲେ। ଯାହା ଯାହା ପ୍ରଭୁ ତାହା କୋଟି ସଂଖ୍ୟା ଲୋକ, ଦେଖି ଯେ ଆଇ ସେ ଦେଖି ଖଣ୍ଡେ ଦୁଃଖ ସୁଖ, ହଜାର ବେଳକୁ କହିଲେ ତାପରେ କହିଲା କୋଟିଏ ବଡ଼ି ବଡ଼ିକା ଗଲା ଆସ୍ତେ ଆସ୍ତେ ବଡ଼ି ବଡ଼ିକା ଗଲେ ମହାପ୍ରଭୁ ଆସିଛନ୍ତି ମହାପ୍ରଭୁ ଆସିଛନ୍ତି କହିକି ଲୋକ ଅଧିକରୁ ଅଧିକ ହେବା ପାଇଁ ବସିଲେ ଆଉ ଦେଖି ଯିଏ ଦେଖୁଛନ୍ତି ମହାପ୍ରଭୁଙ୍କୁ ତାଙ୍କ ଦୁଃଖ ସୁଖ ଚାଲିଯାଉଛି ଆନନ୍ଦ ଘନ ସିଏ ଦୁଃଖ ସୁଖ ଚାଲିଯାଉଛି ସମସ୍ତେ କୀର୍ତ୍ତନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ତେଣୁ ଏହିଭଳି ଭାବରେ ଯେତେବେଳେ କୀର୍ତ୍ତନ କରୁଛନ୍ତି ସମସ୍ତ ଦୁଃଖ ଚାଲିଛି ଭଗବାନ ସେଠି ସ୍ୱୟଂ ଅଛନ୍ତି ଏବଂ କୀର୍ତ୍ତନ କରୁଛନ୍ତି କଳିଯୁଗର ଯୁଗଧର୍ମ ପାଳନ କରୁଛନ୍ତି ଯାହା ଯାହା ପ୍ରଭୁର ଚରଣ ପଡ଼ାଇ ଚାଲିଥାଏ ସେ ମୂର୍ତ୍ତିକା ରହେ ଲୋକ ଗର୍ତ୍ତ ହୋଇ ପଥେ ଯେଉଁଠି ମହାପ୍ରଭୁ ପାଦ ପଡ଼ୁଛି ଚିହ୍ନ ପାଦ ରହିଛି ସେଠି ସବୁ ଚୋରି ନେଇଯାଉଛନ୍ତି ମାଟି ନେବା ପାଇଁ ଏଭଳି ଭାବରେ ରାମ୍ପୁଡ଼ି ରାମ୍ପୁଡ଼ି କରି ସବୁ ସବୁ ଗର୍ତ୍ତ ହୋଇଯାଉଛି ସେଠି ଯେଉଁଠି ମହାପ୍ରଭୁଙ୍କର ପଦଚିହ୍ନ ପଡ଼ିଛି ଭଗବାନ ସିଏ ରାମକଳି ଏଇଭଳି ଭାବରେ ରାମକଳି ଏଇଠି ଚାଲି ଆସିଲା ପୂର୍ବରୁ ରାମକଳି ଗ୍ରାମେ ଗୌଡ଼ିଆର ନିକଟ ଗ୍ରାମ ଅତି ଅନୁପମ ତେଣୁ ଏଇଭଳି ଭାବରେ ରାମକଳି ରାମକଳି ଗୋଟେ ଗ୍ରାମ ରହିଛି ଯେଉଁଠି ଏମାନେ ରହୁଥିଲେ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ରହୁଥିଲେ ରୂପ ଆପଣ ଯାଇଛନ୍ତି ରାମକଳି ସେଇଟା ବୃନ୍ଦାବନ ଭଳି ରହିଛି ବୃନ୍ଦାବନ ଭଳି ସେଠି ସ୍ଥାନ ରହିଛି ମୁଁ ଶୁଣିଛି ସାର୍ ମୁଁ ଯାଇନି ମୁଁ ଶୁଣୁଥିଲି ଏଇଭଳି ଭାବରେ ଭଗବାନଙ୍କର ପାର୍ଷଦମାନେ ରହିଛନ୍ତି ସେ ଯେଉଁଠି ରହିବ ସେଠି ବୃନ୍ଦାବନ ଆମର ଯେମିତି ଗୁରୁଦେବ କହିଲେ ଏଇଟା ହେଉଛି ବୃନ୍ଦାବନ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଗିରିଗୋବର୍ଦ୍ଧନ ଏଠି ସିଏ କରିଦେଲେ ସେଇଭଳି ଭାବରେ ତେଣୁ ସେଇ ରାମକଳି ନା ଏଇଠି ଇଏରେ ନବଦୀପରେ ନବଦୀପ ମାଇପୁର ମହାପୁର ଯାଉଥିଲେ ସେଠି ରହିଥିଲେ ରୂପ ଗୋସ୍ୱାମୀ ସେ ଥିଲେ ନା ରାଜାଙ୍କର ମନ୍ତ୍ରୀ ଥିଲେ ଯେଉଁ ହୁସେନ ଶାହାଙ୍କର ତେଣୁ ସେ ସେଇଠି ରହୁଥିଲେ ରାମକଳି ଗ୍ରାମରେ ରହୁଥିଲେ ସେ ଗୋଟେ ବୃନ୍ଦାବନ ବୋଲି ସେଇଟା ତିଆରି କରିଥିଲେ ଯାଇଛନ୍ତି ହଁ ଯାଇଛି ତାଙ୍କ କାନାରେ ନାଟଶାଳ ଗଲେ ଏଥିରେ ଗଲେ କାନାରେ କାନାରେ ନାଟଶାଳ ତେଣୁ ଏଇଥିରେ ଚାଲି ଆସିଲା ପ୍ରଭୁ ରାମକଳି ଗ୍ରାମେ ଗୌଡ଼ିଆର ନିକଟ ଗ୍ରାମ ଅତି ଅନୁପମ ତେଣୁ ଏ ବହୁତ ସୁନ୍ଦର ଗ୍ରାମ ରାମକଳି ଗ୍ରାମ ବଙ୍ଗଳାର ସୀମାରେ ଗଙ୍ଗା ନଦୀ ତୀରରେ ଅବସ୍ଥିତ ଏହି ଗ୍ରାମରେ ଶ୍ରୀ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀଙ୍କର ବାସସ୍ଥାନ ଥିଲା ସେଇଠି ରହୁଥିଲେ ସିଏ ତାହା ନୃତ୍ୟ କରେ ପ୍ରଭୁ ପ୍ରେମୀ ଅଚେତନ କୋଟି କୋଟି ଲୋକ ଆସି ଦେଖିଛେ ଚରଣ କୋଟି କୋଟି ଲୋକ ଆସନ୍ତି ଦେଖିବା ପାଇଁ ଗୌଡ଼େଶ୍ୱର ଯବନ ରାଜା ପ୍ରଭାବ ଶୁଣିଆ କହିତେ ଲାଗିଲା କିଛି ବିସ୍ମିତ ହୟା ସେ ସମୟ ରାଜା ଯିଏ ଥିଲେ ହୁସେନ ଶାହା ସେ ଖବର ପାଇଲେ ତାଙ୍କର ସବୁ ଚରମାନେ ଅଛନ୍ତି ଏସବୁ ରହିଛି ଯେତେବେଳେ ନିମେ ପଣ୍ଡିତ ମାନେ ଆମର ମହାପ୍ରଭୁ ଯେତେବେଳେ ଆରମ୍ଭ କରିଥିଲେ କୀର୍ତ୍ତନ ଆରମ୍ଭ କରିଥିଲେ ସେ ସମୟରେ ତାଙ୍କ କାଜି ଇଏ କରିଦେଇଥିଲେ ଖୋଳକୁ ଭାଙ୍ଗି ଦେଇଥିଲେ ଏସବୁ କଥା ରହିଛି ତେଣୁ ସେ ରାଜା ସବୁ ଖବର ପାଇଛନ୍ତି ତାପରେ ସେ ଯେତେବେଳେ ଆସିଛନ୍ତି ଏତେ ଲୋକ ସବୁ ଆସୁଛନ୍ତି ଶୁଣିକରି ସେ ଜଣଙ୍କୁ କହିଲେ ବିନା ଦାନେ ଲୋକ ଯାହାର ପାଛ ହଁ ସେଇ ତ ଗୋସାଇଁ ଏହା ଜାଣିଛ ନିଶ୍ଚୟ ତେଣୁ ଜଣେ ପଇସା ପଠଉ ଦେଉଛନ୍ତି ତା ପଛରେ ଲୋକ ହେବେ କିନ୍ତୁ ବିନା ପଇସାରେ ପ୍ରଭୁପାଦ ମହାରାଜ ସେଇଟା କହନ୍ତି ହଁ ଖ୍ରୀଷ୍ଟିଆନ ମାନେ ଯେଉଁ ଲୋକମାନଙ୍କୁ ଧର୍ମ ଅନ୍ତରଣ କରୁଛନ୍ତି ତାଙ୍କୁ ପଇସା ପତ୍ର ପ୍ରଲୋଭନ ଦେଖି କରୁଛନ୍ତି କିନ୍ତୁ ପ୍ରଭୁପାଦ ମହାରାଜ କ'ଣ ପଇସା ଦେଇଥିଲେ ଏବଂ ସେମାନେ ସବୁଠୁ ଧନୀ ବ୍ୟକ୍ତି ବିଶ୍ୱର ଧନୀ ବ୍ୟକ୍ତି ସବୁ ସେମାନେ ସବୁ ତାଙ୍କର ଧନକୁ ପ୍ରଦାନ କଲେ ଆମର ଏ ଧର୍ମକୁ ଗ୍ରହଣ କରି ତାଙ୍କ ଧର୍ମକୁ ଧର୍ମକୁ ଧନକୁ ପ୍ରଦାନ କରିକି ଆମ ଧର୍ମକୁ ସେ ଗ୍ରହଣ କରୁଛନ୍ତି ଇଏ ହେଉଛି କୃଷ୍ଣ ଚେତନା ଏଭଳି ଭାବରେ ରହିଛି ତେଣୁ ରାଜା ସେଇଟା କହିଲେ ସେଇ ତ ଗୋସାଇଁ ସେ ହେଉଛନ୍ତି ନିଶ୍ଚିନ୍ତ ଭାବରେ ଭଗବାନ ନହେଲେ କେମିତି ଏତେ ଲୋକ ହେଉଛନ୍ତି ବିନା ପଇସାରେ କାଜି ଯବନ ଏହାର ନାଁ କରିବା ହିଂସନ ଆପଣ ଇଚ୍ଛା ଏ ବୁଲୁନ୍ ଯାହା ଉହାର ମନ ତେଣୁ କାଜିଙ୍କୁ ଖବର ଦେଲେ ତୁମେ ତାଙ୍କୁ ବାଧା ଦେବ ନାହିଁ ସେ ତାଙ୍କର ଯେଉଁଠି ଚାହିଁବେ ଯାଇପାରନ୍ତି ଏଇଭଳି ଭାବରେ କେଶବ ଛତ୍ରୀ ରାଜା ବାର୍ତ୍ତା ପୁଛିଲ ପ୍ରଭୁର ମହିମା ଛତ୍ରୀ ଉଡ଼ାଇବା ଦେଲ କେଶବ ଛତ୍ରୀ ଜଣେ ଥିଲେ ତାଙ୍କର ବୋଧ କାଜି ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସମ୍ବନ୍ଧରେ ତାଙ୍କୁ ପ୍ରଶ୍ନ କରାଯିବା ବେଳେ କେଶବ ଛତ୍ରୀ ଜଣେ କୂଟନୀତିଜ୍ଞ ପରି କାର୍ଯ୍ୟ କରିଥିଲେ ସେ ଜଣେ ତାଙ୍କ ରାଜ ଦାୟିତ୍ୱରେ ଥିଲେ ତାଙ୍କୁ ପଚାରିଲେ ସେ ଜଣେ ଆସୁଛନ୍ତି କ'ଣ ଏତେ ଲୋକ ଆସୁଛନ୍ତି କେତେ ନା ନାହିଁ ବେଶୀ ଲୋକ ନାହିଁ ସେ କହିଲେ ଭିକାରୀ ସନ୍ନ୍ୟାସୀ କରେ ତୀର୍ଥ ପର୍ଯ୍ୟଟନ ତାହାର ଦେଖିବାରେ ଆସିଛି ଦୁଇ ଚାରି ଜଣ କୋଟିଏ କୋଟି ଲୋକ ଆସୁଛନ୍ତି ସିଏ କିନ୍ତୁ କହିଲେ କୂଟନୀତିଜ୍ଞ ଥିଲେ ତେଣୁ ସେ ଭକ୍ତ ଥିଲେ ମହାପ୍ରଭୁଙ୍କର ତେଣୁ କାଳେ ରାଜା ତାଙ୍କୁ ବାଧା ଦେବେ, ସେଥିପାଇଁ ସେ କହିଲେ ନା ସେ ଭିକାରୀ ସନ୍ନ୍ୟାସୀ ଜଣେ ଭିକ୍ଷା କରି ଚଳୁଛନ୍ତି, ଆଉ ତାଙ୍କ ପାଖରେ ଦୁଇ ଚାରି ଜଣ ବି ଆସୁଛନ୍ତି କେତେବେଳେ କେମିତି ଦେଖା କରିବା ପାଇଁ, ଏଇଭଳି ଭାବେ କହିବେ। ଜଭନେ ତୁମର ଠାଇଁ କରେ କରେ ଲଗାନି ତାହାର ନିଶା ଲାଭ ନାହିଁ ଆର ହାନି। ତେଣୁ ପ୍ରଭୁ ଆପଣଙ୍କ ପାଖରେ ତାଙ୍କ ପ୍ରତି କିଛି ଶତ୍ରୁତା ଆଚରଣ କରିବା ଦରକାର ନାହିଁ, ଶତ୍ରୁତା ଆଚରଣ କଲେ ଅସୁବିଧା ହେବ, ଏଭଳି ଭାବେ କହିଲେ। ରାଜାରେ ପ୍ରଭୁତି କେଶବ ବ୍ରାହ୍ମଣ ପଠାଇଆ ଚଲିବାରେ ତରେ ପ୍ରଭୁରେ ପଠାଇଲେ କହିଆ। ତେଣୁ ରାଜାଙ୍କୁ ଏଇଭଳି ଭାବେ କହିକରି ସେ ମହାପ୍ରଭୁଙ୍କ ପାଖକୁ ଲୋକ ପଠାଇଲେ, ବ୍ରାହ୍ମଣଙ୍କୁ ପଠାଇଲେ ଯେ କହିବ ଆଉ ସିଏ ନ ଯାଇକରି ଫେରିଯାଆନ୍ତୁ। ରାଜା ପଚାରିଲେଣି କେତେବେଳେ କ'ଣ ତାଙ୍କ ମନ ହେବ କ'ଣ ହେବ, କିନ୍ତୁ ଏସବୁ ଯାହା ବି ଦବିର ଖାସରେ ରାଜା ପୁଛିଲେ ନିବୃତ୍ତେ ଗୋସ୍ୱାମୀର ମହିମା ତେମ ଲାଗିଲେ କହିତେ। ଦବିର ଖାସ ହେଉଛନ୍ତି ସନାତନ ଗୋସ୍ୱାମୀ, ଦବିର ଖାସ ହେଉ ସାକର ମଲ୍ଲିକ, ସାକର ମଲ୍ଲିକ ହେଉଛନ୍ତି ସନାତନ ଗୋସ୍ୱାମୀ, ଦବିର ଖାସ ହେଉଛନ୍ତି ରୂପ ଗୋସ୍ୱାମୀ। ତେଣୁ ଆଙ୍କୁ ପଚାରିଲେ, ରାଜା ପୁଛିଲେ, ଦବିର ଖାସ ଥିଲେ ତାଙ୍କର ଇଏ ଫାଇନାନ୍ସ ମିନିଷ୍ଟର ଅର୍ଥମନ୍ତ୍ରୀ, ଏବଂ ସାକର ମଲ୍ଲିକ ଥିଲେ ତାଙ୍କର ପ୍ରଧାନମନ୍ତ୍ରୀ। ତେଣୁ ତାଙ୍କୁ ପଚାରିଲେ ଇଏ ଯେଉଁ ଜଣେ ଆସୁଛନ୍ତି ତାଙ୍କ ବିଷୟରେ କ'ଣ ତୁମେ ଜାଣିଛ କିଛି? ତେଣୁ ସିଏ କହିଲେ ଯେ ତୁମର ରାଜ୍ୟ ଦିଲ ସେ ତୁମର ଗୋସାଇଆଁ, ତୁମର ଦେଶେ ତୁମର ଭାଗ୍ୟ ଜନ୍ମିଲା ଆସିଆଁ। ଆପଣଙ୍କୁ ଯେ ରାଜା ରାଜ୍ୟ ଦେଇଛନ୍ତି ସିଏ ହେଉଛନ୍ତି ସେଇ ଭଗବାନ, ସିଏ ଆପଣଙ୍କୁ କୃପା କରିବା ପାଇଁ ଏଠିକି ଆସିଛନ୍ତି, ଆପଣ ଦେଶକୁ ଆସିଛନ୍ତି। ତୁମର ମଙ୍ଗଳ ବାଞ୍ଛେ କାର୍ଯ୍ୟସିଦ୍ଧି ହଏ ଏହାର ଆଶୀର୍ବାଦ ତୁମର ସର୍ବତ୍ର ଜୟ, ତାଙ୍କର ଆଶୀର୍ବାଦ ପ୍ରାପ୍ତ ହେଲେ ତୁମର ସବୁଠାରୁ ଜୟ ହେବ। ଏଇଭଳି ଭାବରେ ମୋର କେନେ ପୁଛ ତୁମ ପୁଛ ତୁମେ ପୁଛ ଆପଣ ମନ ଆପଣ ମନ ତୁମେ ନରାଧିପ ହ ବିଷ୍ଣୁ ଅଂଶ ସମ, ମୋତେ କାହିଁ ପଚାରୁଛ? ଆପଣ ତ ନିଜେ ବିଷ୍ଣୁଙ୍କର ସମ, ନାରାୟଣଙ୍କ ନରାଧିପଙ୍କୁ କୁହାଯାଏ ନା, ରାଜା ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରତିନିଧି, ତେଣୁ ଆପଣ ଭଗବାନ ପ୍ରତିନିଧି, ଆପଣ ଜାଣନ୍ତି ସବୁ କଥା, ଆପଣ ନିଜେ ମନ ପଚାରୁନାହାନ୍ତି। ତେଣୁ ତୁମର ଚିତ୍ତେ ଚୈତନ୍ୟର କେଛି ହଏ ଜ୍ଞାନ, ତୁମର ଚିତ୍ତେ ଯେଇ ରହ ସେଇ ତ ପ୍ରମାଣ, ଆପଣ ମନରେ ଯାହା ଭାବୁଛନ୍ତି ସେଇଟା ହେଉଛି ପ୍ରମାଣ। ଏଇଭଳି ଭାବରେ କହିଲେ ରାଜା କହେ ଶୁନ ମୋର ମନେ ଯେଇ ରହ ସାକ୍ଷାତ ଈଶ୍ୱର ଇହ ନାହିଁ ସଂଶୟ। ତେଣୁ ସେ କହିଲେ ମୁଁ ମୋର ମନରେ ଏଇଟା ଭାବନା ଆସୁଛି ପ୍ରକୃତି ସେହି ଭଗବାନ ଭଗବାନ। ଏତେବେଳେ ରାଜା ଗଲା ନିଜ ଅଭ୍ୟନ୍ତରେ, ତେବେ ଦବିର ଖାସ ଆସିଲା ଆପଣାର ଘରେ। ତେଣୁ ଦବିର ଖାସ ରାମକୁଲିକୁ ଆସିଲେ, ଏହି ସମୟରେ ମହାପ୍ରଭୁ ମଧ୍ୟ ରାମକୁଲିରେ ଅଛନ୍ତି। ତେଣୁ ସେଇଠି ସିଏ ଘରେ ଆସି ଦୁଇ ଭାଇ ବିକତି କରିବା ପ୍ରଭୁ ଦେଖିବାରେ ଚଲେ ବେଶ ଲୁକାଇଲା। ତେଣୁ ଏମାନେ ମିନିଷ୍ଟର ଥିଲେ, ତେଣୁ କିନ୍ତୁ ଛଦ୍ମବେଶରେ ଦୁଇ ଭାଇ ଆସିକରି ମହାପ୍ରଭୁଙ୍କ ସହିତ ଭେଟିଲେ। କିଭଳି ଭାବରେ ନା, ଅର୍ଦ୍ଧରାତ୍ରି ଦୁଇ ଭାଇ ଆସିଲା ପ୍ରଭୁ ସ୍ଥାନେ, ପ୍ରଥମେ ମିଳିଲା ନିତ୍ୟାନନ୍ଦ ହରିଦାସ ସନେ, ପ୍ରଥମେ ହରିଦାସ ନିତ୍ୟାନନ୍ଦ ଶଙ୍କରେ ଦେଖା କରିକିରି ଦୁଇ ଭାଇ ତାପରେ ମହାପ୍ରଭୁଙ୍କ ସହିତ ଦେଖା କଲେ। ତାରା ଦୁଇ ଜଣ ଜାଣାଇଲା ପ୍ରଭୁର ଗୋଚରେ, ରୂପ ସାକର ମଲ୍ଲିକ ଆସିଲା ତୁମା ଦେଖିବାରେ। ତେଣୁ ମହାପ୍ରଭୁଙ୍କୁ ଖବର ଦିଆଗଲା, ନିତ୍ୟାନନ୍ଦ ପ୍ରଭୁ କହିଲେ ଏଇ ଦୁଇ ଜଣ ଆସୁଛନ୍ତି ଆପଣଙ୍କୁ ଦର୍ଶନ କରିବା ପାଇଁ। ସନାତନ ଗୋସ୍ୱାମୀଙ୍କ ନାମ ଥିଲା ସାକର ମଲ୍ଲିକ ଏବଂ ରୂପ ଗୋସ୍ୱାମୀଙ୍କ ନାମ ଥିଲା ଦବିର ଖାସ। ଯଦିଓ ସେମାନେ ଉନ୍ନତ ବ୍ରାହ୍ମଣ ପରିବାରରେ ଦକ୍ଷିଣାର୍ଥରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ମୁସଲମାନଙ୍କର ରାଜତ୍ୱରେ ତାଙ୍କର ସେବା କରିକରି ତାଙ୍କ ନାମ ମଧ୍ୟ ଚେଞ୍ଜ ହୋଇଯାଇଥିଲା। ଯେମିତି ଆମେ ପରି ଦୀକ୍ଷା ନେଲେ ଆମର ନାମ ଚେଞ୍ଜ ହୋଇଯାଉଛି, ସେଇଭଳି ଭାବରେ ସେ ତାଙ୍କ ଟାଇଟେଲ ଦେଇଥିଲେ ଖାସ। ଖାସ କହିଲେ ବହୁତ ସ୍ପେଶାଲ, ଖାସ ଶବ୍ଦର ଅର୍ଥ ହେଉଛି ଏଇଟା, ଖାସ ଖାସ ବ୍ୟକ୍ତି, ଦବିର ଖାସ ତାର ଅର୍ଥ ସବୁ ଥିବ, ଏ ଉର୍ଦ୍ଦୁ ୱାର୍ଡ଼ ସବୁ ରହିଛି ସବୁ ଦବିର ଖାସ। ଆଉ ଇଏ ହେଲେ ସାକର ମଲ୍ଲିକ, ମଲ୍ଲିକ ମଧ୍ୟ ଗୋଟେ ଟାଇଟେଲ। ପ୍ରଭୁପାଦଙ୍କର ଜଣେ ବନ୍ଧୁ ଥିଲେ ମଲ୍ଲିକ, ମଲ୍ଲିକ ବନ୍ଧୁ, ଯିଏକି ବହୁତ ଧନୀ ବ୍ୟକ୍ତି ଥିଲେ, ଯିଏ ତାଙ୍କୁ ନେଇକରି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ସହିତ ମିଳନ କରାଇଥିଲେ, ଏସବୁ କଥା ରହିଛି। ତେଣୁ ଦୁଇ ଗୁଚ୍ଛ ତୃଣ ଦୁହେଁ ଦର୍ଶନ ଧରିଆ ଗଲେ ବସ୍ତ୍ର ବାନ୍ଧି ପଡ଼େ ଦଣ୍ଡବତ ହୟା। ତେଣୁ ଦୁଇ ଜଣ ଯେଉଁ ଆସିଲେ ବହୁତ ବିନୟ ସହକାରେ ଆସିଲେ, ଦାନ୍ତରେ ତୃଣ ଧରିକିରି ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉଠି ଦାନ୍ତରେ ତୃଣ ଧରିକିରି, ଉଦ୍ଦେଶ୍ୟ ହେଉଛି କ'ଣ ନା, ଆମେ ପଶୁ, ପଶୁ ଯେମିତି ତୃଣ ଚୋବାଏ ସେଇଭଳି ଭାବରେ ଆମେ ପଶୁ, ଆମେ ମନୁଷ୍ୟ ନୁହେଁ ଆମେ ପଶୁ, ଏହି ଭାବରେ ଭଗବାନ ପାଖରେ ଆସି ଦଣ୍ଡବତ କରୁଛନ୍ତି। ଦୈନ୍ୟ ରୋଦନ କରେ ଆନନ୍ଦ ବିହ୍ୱଳ ପ୍ରଭୁ କହେ ଉଠ ଉଠ ହଇର ମଙ୍ଗଳ। ତେଣୁ ପ୍ରଭୁଙ୍କ ସାମ୍ନାରେ ରୋଦନ କରୁଛନ୍ତି ଆନନ୍ଦ ବିହ୍ୱଳରେ, ଜୟ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ଦୟାମୟ ପତିତ ପାବନ ଜୟ ଜୟ ମହାଶୟ, ନିଚ ଜାତି ନିଚ ସଙ୍ଗୀ କରି ନିଚ କାଜ ତୁମର ଅଗ୍ରତି ପ୍ରଭୁ କହିତେ ବସିଲା ଆଜ। ପ୍ରଭୁ ଆମେ ବହୁତ ନିଚ ସ୍ତରରେ ଅଛୁ, ଆଉ ଆପଣଙ୍କୁ କ'ଣ କହିବୁ ଆମେ, ଆମକୁ ଲାଜ ଲାଗୁଛି। ଏ ରାଜା ଏଭଳିଆ କହିଛନ୍ତି ତ, ତା ବର୍ତ୍ତମାନ ସେ କହିବେ ଯେ ଆପଣ ଆଉ ଆଗକୁ ଯାଆନ୍ତୁ ନାହିଁ, ବୃନ୍ଦାବନ ଯିବାର ଏଇଟା ପ୍ରକୃତ ଉପାୟ ନୁହଁ, ଏତେ ଲୋକଙ୍କ ସହିତ ବୃନ୍ଦାବନ ଯିବାଟା ଠିକ୍ ନୁହଁ, ଏଭଳିଆ କହିବେ। କିନ୍ତୁ ପ୍ରଥମେ ଲାଜ କରୁଛନ୍ତି, ତେଣୁ କହିଲେ ମତୁଲ୍ୟ ନାସ୍ତି ପାପାତ୍ମା ନା ଅପରାଧିତ କଶ୍ଚନ ପରିହାର ବି ଲଜ୍ଜାମେ କିଂ ବୃଭେ ପୁରୁଷୋତ୍ତମ। ପ୍ରଭୁ ପୁରୁଷୋତ୍ତମ ଆମେ କ'ଣ କହିବୁ, ଆମ ମୋ ଭଳି ଆମ ଭଳି ମତୁଲ୍ୟ ଆମ ଭଳି ପାପୀ ଆଉ ନାହାନ୍ତି, ଆଉ ଅପରାଧୀ ମଧ୍ୟ ଆମଠାରୁ ଅଧିକ ଆଉ କେହି ନାହାନ୍ତି, ଏଇ ପରିହାର ଏଇଟାକୁ ମଧ୍ୟ ଆମେ ତ୍ୟାଗ କରିପାରୁନାହୁଁ, ତେଣୁ ଆମେ ଲଜ୍ଜା କରୁଛୁ ଆପଣ କହିବା ପାଇଁ। ତେଣୁ ଏଇଭଳି ଭାବରେ ମହାପ୍ରଭୁଙ୍କୁ ସବୁ ପ୍ରାର୍ଥନା କଲେ, କହିଲେ ଯେ ଆମେ ପ୍ରକୃତରେ ନିଚ ଜାତି, କିନ୍ତୁ ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କଲେ, ତାଙ୍କୁ ସେଇଠି ତାଙ୍କୁ ଦେଖିବା, ତାଙ୍କ ନାମ ଚେଞ୍ଜ କଲେ, ସନାତନ ଗୋସ୍ୱାମୀ ହେଲେ, ଆଉ ଜଣେ ହେଲେ ରୂପ ଗୋସ୍ୱାମୀ ଅବଧୂତ, ଏଇଭଳିଆ ତାଙ୍କ ନାମକରଣ କଲେ ଏବଂ ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀଙ୍କୁ ତାଙ୍କୁ ସେ ସେମାନଙ୍କୁ କହିଲେ ମହାପ୍ରଭୁ ଆପଣ ପ୍ରଭୁ ଆଉ ଏତେ ଲୋକ ଧରିକି ଯିବାଟା ଠିକ୍ ନୁହଁ, ଆପଣ ଫେରିଯାଆନ୍ତୁ। ତେଣୁ ସେ ସେଇଠୁ ଫେରି ଆସିଲେ, କାହ୍ନାରେ ନାଟସାଲା ଆଉ ଆଗକୁ ଯାଇନାହାନ୍ତି। ତେଣୁ ସେ ନୃସିଙ୍ଗାନନ୍ଦ ଯାଇ ମନରେ ମଧ୍ୟ ତିଆରି କରିପାରିଲେ ନାହିଁ, ତାପରେ ପୁଣି ପୁରୀକୁ ଆସିଲେ, ପୁରୀରେ ପୁଣି ରହିକରି କିଛି ଦିନ ପରେ ତାପରେ ପୁଣି ଗଲେ ଉତ୍ତର ଭାରତ ଗଲେ, ବୃନ୍ଦାବନ ଗଲେ, ସବୁ ଝାଡ଼ିଖଣ୍ଡ ଦେଇକି ଗଲେ, ଏଇପଟେ ଯାଇଥିବେ ଝାଡ଼ିଖଣ୍ଡ ରାଞ୍ଚି ଦେଇକି ଗଲେ ମାନେ ଏଇପଟେ ସବୁ ଯାଇଥିବେ, ଝାଡ଼ିଖଣ୍ଡରେ ସବୁ ଯେଉଁମାନେ ରହିଛନ୍ତି ହାତୀ ବାଘ ସମସ୍ତଙ୍କୁ ଭଗବାନ ନାମ କହିଲେ। ତେଣୁ ଆମେ ଆଚ୍ଛା ଆମେ ଆଉ କଥା କହିବା ନା, ମାନେ ବର୍ତ୍ତମାନ ତ ବର୍ତ୍ତମାନ ପ୍ରସାଦ ଦିଆଯିବ, କିନ୍ତୁ ଆମର ଶେଡ୍ୟୁଲ୍ ଅଛି 10ଟାରେ କଥା କହିବା ପାଇଁ, ଆମେ କହିବା ନା ଆଜି ତ ଏତେ କହିଦେଲେ ଆଉ କ'ଣ, ଆଉ ରେଷ୍ଟ ନିଅନ୍ତୁ, ଖରାବେଳେ ଉପରବେଳ ସବୁ ରହିଛି, ଆମେ କ'ଣ ବୁଝୁନୁ, ଆପଣ ଯାହା କହିବେ ଆମ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ଚରିତାମୃତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଗୋର ଭକ୍ତ କି, ଗୋର ପ୍ରମାନନ୍ଦେ।